ପୁଣି ସେଠାରୁ ସେହି ସପ୍ତମ ଅଷ୍ଟମ ନବମ ଦଶମ ପର୍ବ ଓ ମୋର ପ୍ରଭୁ ନିଜର ପେନ୍ସିଲ ଏବଂ କାଗଜ ଓ ସବୁକିଛିକୁ ପ୍ରସ୍ତୁତ ରଖନ୍ତୁ, କାରଣ ମୁଁ ବିଶ୍ୱାସ କରେ ଯେ ପ୍ରଭୁ ଆମକୁ ଏକ ବହୁତ ମହାନ ସମୟ ଦେବାକୁ ଯାଉଛନ୍ତି। ତେବେ ଆମେମାନେ ପାଉଲ ପ୍ରଭୁ ଯୀଶୁଙ୍କୁ ଯଥୋଚିତ ସ୍ଥାନରେ ଉଚ୍ଚୀକୃତ ଏବଂ ଉପସ୍ଥାପିତ କରୁଛନ୍ତି। ତେବେ ଯଦି ଆମେମାନେ ଏହାକୁ ଆଜି ରାତି ସାରିଦେବା, ତାହେଲେ ରବିବାର ସକାଳେ, ଯାହାକି ଏହାର ଅଧିକାଂଶ ଭାଗ ଠିକ ରବିବାର ସକାଳର ବାର୍ତ୍ତା ସହିତ ମିଶିବାକୁ ଯାଉଅଛି, କାରଣ ଏହା ବିଶ୍ରାମ ବାରକୁ ପୃଥକ କରିବା ବିଷୟ ଅଟେ। ତାହା ଆଜି ସାବାଟେରିଆନ ମାନଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନ ଅଟେ, ଏବଂ ମୁଁ ଆପଣ ସମସ୍ତଙ୍କୁ ରବିବାର ସକାଳ ପାଇଁ ଆସିବାକୁ ନିମନ୍ତ୍ରଣ କରିବି, କାରଣ ଉପାସନା ନିମନ୍ତେ କେଉଁଠି ଠିକ ଅଟେ, ଶନିବାର ନା ରବିବାର? ବାଇବଲ ଏହା ବିଷୟରେ କଣ କୁହେ? ଏବଂ ତେଣୁକରି ତେବେ ଯେ କେଉଁ ବିଷୟ ଏହି ପୁସ୍ତକଟି ବ୍ୟବସ୍ଥା ଏବଂ ଅନୁଗ୍ରହକୁ ପୃଥକ କରୁଅଛି, ଏବଂ ଏହା ପ୍ରତ୍ୟେକ ବିଷୟକୁ ତାର ନିଜ ସ୍ଥାନରେ ରଖୁଅଛି। ଏବିଓ ଲୋକମାନେ ବ୍ୟବସ୍ଥା ଦ୍ୱାରା ଲାଳିତ ପାଳିତ ହୋଇଥିଲେ, ଏବଂ ପାଉଲ ସେମାନଙ୍କୁ କହୁଛନ୍ତି ଯେ ବ୍ୟବସ୍ଥା ସହିତ ଅନୁଗ୍ରହ କଣ ଆଚରଣ କଲା। ତେବେ ଆସନ୍ତୁ ଆମେମାନେ ବର୍ତ୍ତମାନ ଅଳ୍ପ ଟିକେ ପୃଷ୍ଠଭୂମିକୁ ପ୍ରସ୍ତୁତ କରିବା, ଆମେମାନେ ପଛକୁ ଯିବାର ଆରମ୍ଭ କରୁ। ଅବଶ୍ୟ ମୁଁ ନିଜ ପାଇଁ କିଛି ପଢ଼ିବାର ଚଷମା ନେଇଛି, ବୋଧହୁଏ ମୁଁ କରିପାରେ ଯଦି ମୁଁ ଆଜି ରାତି ଏକ ଭୁଲ କରିବାକୁ ଯାଏ, ସେହି ହେତୁରୁ ମୁଁ ସେଗୁଡ଼ିକୁ ନେଇଛି। ଆପଣମାନେ ଜାଣନ୍ତି ଯେ ମୁଁ ସମସ୍ତ ମୋର 50 ବର୍ଷ ବୟସ ସମ୍ପୂର୍ଣ୍ଣ ହେବାରେ କେବଳ 2 ବର୍ଷ ବାକି ଅଛି, ଏବଂ ମୁଁ ସେହିପରି ଭାବରେ ଦେଖେ ନାହିଁ ଯେପରିକି ମୁଁ ପୂର୍ବରୁ ମୋର ନିକଟବର୍ତ୍ତୀ ବିଷୟଗୁଡ଼ିକୁ ଦେଖୁଥିଲି। ଯେତେବେଳେ ମୋର ଦୃଷ୍ଟିଶକ୍ତି ମୁଁ ଶବ୍ଦଗୁଡ଼ିକୁ ଅସ୍ପଷ୍ଟ ହେଉଥିବାର ଲକ୍ଷ୍ୟ କରିବାକୁ ଲାଗିଲି, ମୁଁ ଭାବିଲି ଯେ ମୁଁ ଅନ୍ଧ ହେଉଅଛି। ମୁଁ ଏକ ପରୀକ୍ଷା ଯାଞ୍ଚ କରିବା ନିମନ୍ତେ ଗଲି। ଡାକ୍ତର କହିଲେ, ନା ପୁଅ, ତୁମେ ତ ଠିକ 40 ବର୍ଷ ଅତିକ୍ରମ କରିଛ। ତେବେ ସେ କହିଲେ, ଯଦି ମୁଁ ଯଥେଷ୍ଟ ବୃଦ୍ଧ ହେବା ହେତୁ ଜୀବିତ ରୁହେ, ତେବେ ଏହା ପୁଣି ଥରେ ଫେରି ଆସିପାରେ, ପୁନର୍ବାର ସେ ନିକଟବର୍ତ୍ତୀ ଦୃଷ୍ଟିକୁ ଆଣିପାରେ। ସେ କହିଲେ, ତେବେ କଣ ଆପଣ ନିଜର ବାଇବେଲକୁ ପଢ଼ିପାରନ୍ତି କି ଯଦି ଆପଣ ଏହାକୁ ନିଜଠାରୁ ଦୂରକୁ ନିଅନ୍ତି? କହିଲି, ହଁ। କହିଲେ, କିଛି ସମୟ ପରେ ଆପଣଙ୍କର ବାହୁ ଯଥେଷ୍ଟ ଲମ୍ବା ହେବାକୁ ଯାଉନାହିଁ, ଏବଂ ତେଣୁକରି ମୁଁ ବର୍ତ୍ତମାନ ଆଶା କରେ ଯେ ଏହି ଅଧ୍ୟୟନରେ ଯେ ମୁଁ ଏହି ଛୋଟ କଲିଂସ ବାଇବଲରେ ଏକ ଭଲ ଆକାରର ଅକ୍ଷର ମୁଦ୍ରଣ ରହିଛି, ମୁଁ ଏହାକୁ ବହୁତ ଭଲ ଭାବରେ ବୁଝିପାରେ। ମାତ୍ର ଯେତେବେଳେ ଆମେମାନେ ସେହି ବଡ଼ ଗଭୀର ସ୍ଥାନଗୁଡ଼ିକୁ ଯାଉ, ଯେଉଁଠାରେ କି ଆମକୁ ନୂତନ ଏବଂ ପୁରାତନ ନିୟମକୁ ଗ୍ରହଣ କରିବାକୁ ପଡ଼ିଥାଏ ଏବଂ ଏକତ୍ର ମିଶ୍ରଣ କରିବାକୁ ପଡ଼ିଥାଏ, ମୋ ପାଖରେ ଏକ ଛୋଟ ସ୍କୋଫିଲ୍ଡ ଅଛି, ଏବଂ ମୁଁ ସ୍କୋଫିଲ୍ଡ ବାଇବଲ ଏହାର ସାଙ୍କେତିକ ଚିହ୍ନ ଗୁଡ଼ିକୁ ପାଠ କରିବାରେ ଅଭ୍ୟସ୍ତ। ମୁଁ ବର୍ତ୍ତମାନ ସ୍କୋଫିଲ୍ଡ ଟିପ୍ପଣୀ ଗୁଡ଼ିକୁ ପଢେ ନାହିଁ, କାରଣ ମୁଁ ସ୍କୋଫିଲ୍ଡ ସହିତ ତାଙ୍କର ଅନେକ ସିଦ୍ଧାନ୍ତ ଗୁଡ଼ିକରେ ସହମତ ନୁହେଁ, ମାତ୍ର ମୁଁ ଏହାକୁ ତା ଯେପରି ଭାବରେ ବ୍ୟବସ୍ଥିତ ଅଟେ ପସନ୍ଦ କରେ, କାରଣ ଏହା ମୁଁ ଏହାକୁ ଦୀର୍ଘ ସମୟ ଧରି ରଖିଥିଲି ଏବଂ ଏହାକୁ ପାଠ କରୁଥିଲି ଏବଂ ଏତେ ଅଧିକ ବ୍ୟବହାର କରୁଥିଲି ଯେ ଏପରିକି ମୁଁ ମୋର ବିଷୟକୁ କିପରି ଖୋଜିବି ତାହା ଏକ ପ୍ରକାରେ ଜାଣିଯାଇଥିଲି। ଏହା ସମ୍ପୂର୍ଣ୍ଣ ଭାବେ ମୋ ପାଇଁ ନୂଆ ଅଟେ ଶିକ୍ଷାଦାନ ଦେବାରେ, ଏବଂ ମୁଁ ଜଣେ ଶିକ୍ଷକ ପରି ବି ଅଧିକ ନୁହେଁ, ମାତ୍ର ଆପଣମାନେ ମୋତେ ଅଳ୍ପ ସମୟ ସହିଯାଆନ୍ତୁ, ମୁଁ ଆପଣମାନଙ୍କୁ ଯେକୌଣସି ପ୍ରକାରେ ବି ସତ୍ୟ କହିବି ଯେତେଦୂର ମୁଁ ତାହା ଜାଣେ। ବର୍ତ୍ତମାନ ଏହି ପୁସ୍ତକଟି ହେଉଛି ପାଉଲ, ଯିଏକି ଆପଣଙ୍କର ମନେଥିବ ଯେ ସେ ଥିଲେ, ଆମେ ତାଙ୍କୁ କିପରି ପାଇଲୁ? ସେ ଆରମ୍ଭରୁ ଜଣେ ମହାନ ଶିକ୍ଷକ ଥିଲେ କିମ୍ବା ଜଣେ ମହାନ ପଣ୍ଡିତ ଥିଲେ, ଏବଂ ସେ ପୁରାତନ ନିୟମରେ ତାଲିମ ପ୍ରାପ୍ତ ହୋଇଥିଲେ। ତେବେ କଣ କେହି ମୋତେ ଏହା କହିପାରିବେ ଯେ ତାଙ୍କ ଶିକ୍ଷକ କିଏ ଥିଲେ ବୋଲି ଆମେ କାହାକୁ ପାଉ? ଗମଲିଏଲ ସେଦିନର ଜଣେ ଅତି ସୁନାମଧନ୍ୟ ଶିକ୍ଷକ, ଏବଂ ତାପରେ ପାଉଲ। ଆମେମାନେ ପାଉ ଯେ ଦିନେ ତାଙ୍କୁ ପାଉଲ କୁହାଯିବା ପୂର୍ବରୁ କଣ କେହି ମୋତେ ଏହା କହିପାରିବେ କି ଯେ ତାଙ୍କ ନାମ କଣ ଥିଲା? ସାଉଲ। ଏବଂ ସେ ଜେରୁସାଲମରେ ସେ ଜଣେ ମହାନ କର୍ତ୍ତୃପକ୍ଷ, ଏକ ଧାର୍ମିକ କର୍ତ୍ତୃପକ୍ଷ ଥିଲେ, ଏବଂ ସେ ଜଣେ ପ୍ରକୃତ ତାଲିମ ପ୍ରାପ୍ତ ଧାର୍ମିକ ବ୍ୟକ୍ତି ଭାବରେ ବଢି ଆସିଥିଲେ। ସେ 4 କିମ୍ବା 5ଟି ଭିନ୍ନ ଭାଷା କହିପାରୁଥିଲେ ଏବଂ ଜଣେ ଅତି ପ୍ରଖର ବ୍ୟକ୍ତି ଥିଲେ। ତେବେ କଣ ତାଙ୍କର ଶିକ୍ଷା ଏବଂ ପ୍ରଖର ବୁଦ୍ଧିମତା ତାଙ୍କୁ ସାହାଯ୍ୟ କରିଥିଲା କି? ନା, ସେ କହିଥିଲେ ଯେ ଖ୍ରୀଷ୍ଟଙ୍କୁ ଶିଖିବା ପାଇଁ ସେ ଯାହା ସବୁ ଜାଣିଛନ୍ତି ତା ସବୁକିଛି ତାଙ୍କୁ ଭୁଲିବାକୁ ପଡ଼ିଥିଲା। ତେଣୁକରି ଆମେମାନେ ପାଉ ଯେ ତେବେ ଏହା ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି କିଏ ବା ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ଆବଶ୍ୟକ କରେ ନାହିଁ, ଏହା ତ ଏପରି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରେ ଯିଏକି ଆପଣାକୁ ପରମେଶ୍ୱରଙ୍କ ଆଗରେ ନମ୍ର କରିବାକୁ ଇଚ୍ଛୁକ ଅଟେ। ଯାଏ ଆସେ ନାହିଁ ଯେ ତାହା କିପରି ଅଟେ। କଣ ଆପଣମାନେ ଜାଣିଛନ୍ତି ଯେ ଡ୍ୱାଇଟ୍ ମୁଡି ଏତେ ଅଧିକ ଅଶିକ୍ଷିତ ଥିଲେ ଯେ ଏପରିକି ସଚ୍ଚୋଟ ତାଙ୍କ ଲେଖାଗୁଡ଼ିକ ଅତି ନିମ୍ନ ଶ୍ରେଣୀର ଥିଲା, ଯେ ମୁଁ ଜାଣେ ନାହିଁ ଯେ ତାହା କଣ ଥିଲା। ସେମାନଙ୍କୁ ସବୁ ସମୟରେ ତାଙ୍କ ବାର୍ତ୍ତାଗୁଡ଼ିକୁ ସଜାଡ଼ିବାକୁ ପଡୁଥିଲା। ସେ ଏତେ ଜଣେ ନିମ୍ନ ଧରଣର ଲେଖକ ଥିଲେ, ଅତି ଅଶିକ୍ଷିତ ଥିଲେ। କଣ ଆପଣମାନେ ଜାଣିଛନ୍ତି ଯେ ବାଇବଲର ପିତର ଏବଂ ଯୋହନ ଏତେ ଅଶିକ୍ଷିତ ଥିଲେ ଯେ ଏପରିକି ସେମାନେ ନିଜର ନାମ ସୁଦ୍ଧା ଲେଖିପାରିନଥିଲେ, ଏବଂ ଏହା ସୁଦ୍ଧା ଜାଣୁନଥିଲେ ଯେ ଏହା ସେମାନଙ୍କ ସମ୍ମୁଖରେ ରଖା ହୋଇଅଛି। ପୀଡ଼ିତ ପିତର, ଯାହାଙ୍କ ପାଖରେ ରାଜ୍ୟର ଚାବିକାଠି ଥିଲା, ସେ ଏହା ଜାଣିନଥିଲେ ଯେ ତାଙ୍କର ନାମ ତାଙ୍କ ସମ୍ମୁଖରେ ଦସ୍ତଖତ ହୋଇଅଛି। ଏହା ବିଷୟରେ ଚିନ୍ତା କରନ୍ତୁ। ବାଇବଲ କୁହେ ଯେ ସେ ଅଜ୍ଞ ଏବଂ ଅଶିକ୍ଷିତ ଥିଲେ, ତେଣୁ ତାହା ମୋତେ ଏକ ସୁଯୋଗ ପ୍ରଦାନ କରେ। ଆମେନ୍। ହଁ ମହାଶୟ, ତାହା ଠିକ ସେହି ବିଷୟକୁ ନେଇଯାଏ। ଏହା ଜାଣିବା ହେତୁ ଯେ ପରମେଶ୍ୱର ଜଣେ ମନୁଷ୍ୟ ପ୍ରତି କଣ କରିପାରନ୍ତି ତେବେ ଏବଂ ଆମେମାନେ ଜାଣିବାକୁ ପାଉ ଯେ ଠିକ ଯେତେବେଳେ ପାଉଲଙ୍କର ଏକ ବଡ଼ ଅଭିଜ୍ଞତା ରହିଥିଲା ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ କଣ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ତାହା ଏକ ଅନୁଭୂତି ଅଟେ କି କଣ ସମସ୍ତଙ୍କର ଏକ ଅଭିଜ୍ଞତା ରହିଛି କି ହଁ ଆଜ୍ଞା ହଁ ଆଜ୍ଞା ଏହା ଏକ ଜନ୍ମ ଅଟେ ଏହା ଏକ ଅନୁଭୂତି ଅଟେ ଏବଂ ତେଣୁ ଅଧିକ ଦିନ ହୋଇନାହିଁ ଆମେମାନେ ଏକ ଲୁଥରାନ୍ ମହାବିଦ୍ୟାଳୟରେ ଥିଲୁ ଆଜି ଅପରାହ୍ନ ବିଳମ୍ବିତ ସମୟରେ ମୋର ସେଠାରେ ଟମ୍ ହେୟାରଙ୍କ ସହିତ ବାର ଘଟିକାରେ ରାତ୍ରି ଭୋଜନ ନିମନ୍ତେ ରହିବାର ସେହି ସୌଭାଗ୍ୟ ଥିଲା କେତେଜଣ ତାଙ୍କ ବିଷୟରେ ଶୁଣିଛନ୍ତି ସେହି ପ୍ରସିଦ୍ଧ ଆଇରିଶ ପ୍ରାର୍ଥନା ଯୋଦ୍ଧା ସମ୍ବନ୍ଧରେ ଏବଂ ସେ ଏହି ଭାଇ ଏଫ୍ଙ୍କ ସହ ତାଙ୍କ କାର୍ଯ୍ୟକ୍ରମରେ ରହିଆସିଛନ୍ତି ଏବଂ ଏଠାରେ ଆମେରିକାରେ ଅନେକ ସ୍ଥାନରେ ଦେଖାଦେଇଛନ୍ତି ଏବଂ ମୁଁ ଆଜି ତାଙ୍କ ସହିତ ଭୋଜନ କଲି ଏବଂ ଆମେମାନେ ପ୍ରାୟ 3 ଘଣ୍ଟା ବିଳମ୍ବ କରିଥିଲି ଯେତେବେଳେ ଆମେମାନେ ଭୋଜନ କଲୁ ତାହା ପ୍ରାୟ 3:30-3:45 ହୋଇଯାଇଥିଲା ମାତ୍ର ଏହା ସବୁ ଠିକ ଥିଲା ଏବଂ ଆମେମାନେ ଏହି ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲୁ ଯେ କିପରି ଭାବରେ ଯୀଶୁଖ୍ରୀଷ୍ଟ ସମସ୍ତ ବିଷୟର ମୁଖ୍ୟ ଥିଲେ ତେବେ ଯେତେବେଳେ ପାଉଲ ଏହା ଜାଣିବାକୁ ପାଇଲେ ତାଙ୍କର ଏହି ଅନୁଭୂତି ରହିଥିଲା ଏବଂ ତେବେ ଏହା ପୂର୍ବେ କି ସେହି ଅନୁଭୂତିକୁ ଗ୍ରହଣ କରନ୍ତେ ଏହାକୁ ନିଶ୍ଚିତ ଭାବରେ ବାଇବେଲକୁ ଫେରିବା ଆବଶ୍ୟକ ଥିଲା ଏବଂ ଆମେମାନେ ପାଉ ଯେ ସେ ଏହାକୁ ପରିତ୍ୟାଗ କରି ଅନ୍ୟ ଏକ ଦେଶକୁ ଚାଲିଗଲେ ଏବଂ ସେଠାରେ 3 ବର୍ଷ କାଳ ରହିଲେ ଏବଂ ତାଙ୍କର ଅନୁଭୂତିଟି ଠିକ କି ନୁହେଁ ତାହା ଦେଖିବା ପାଇଁ ଶାସ୍ତ୍ର ଅନୁସନ୍ଧାନ କଲେ ତେବେ ଆମେମାନେ ଏହା ହୃଦୟଙ୍ଗମ କରୁ ଯେ ତାଙ୍କୁ ଏକ ମହାନ ବିଷୟକୁ ସମ୍ମୁଖୀନ ହେବାକୁ ପଡିଥିଲା ତାଙ୍କୁ ଫେରି ଆସି ତାଙ୍କର ମଣ୍ଡଳୀକୁ ସମସ୍ତ ଲୋକମାନଙ୍କୁ ଏହା କହିବାକୁ ପଡିଥିଲା ଯେ ସେ ଠିକ ଯେଉଁ ବିଷୟଗୁଡ଼ିକୁ ନିର୍ଯାତନା ଦେଇଥିଲେ ତାହା ସବୁ ଠିକ ଥିଲା କଣ ଆପଣମାନଙ୍କୁ ସେହିପରି କିଛି ବିଷୟ କରିବାକୁ ପଡିଲା କି ନିଶ୍ଚିତ ଭାବରେ ପ୍ରାୟ ସମସ୍ତଙ୍କୁ ତାହା ଫେରିଯାଇ ଏହା କହିବାକୁ ପଡିଥିଲା ସେହି ଲୋକମାନେ ଯାହାଙ୍କୁ ଆମେ ପବିତ୍ର ପାଖଣ୍ଡ ବୋଲି ଡାକିଥାଉ ଏହା ଜାଣିବାକୁ ପାଇଲୁ ଯେ ସେମାନେ ଠିକ ଅଟନ୍ତି ବୁଝିଲେ ତାହା ହିଁ ଏହା ଅଟେ ଆମକୁ କେବଳ ଘୁରିଯିବାକୁ ପଡିଥିଲା ଏବଂ ଏକଦା ଯେଉଁ ସବୁ ବିଷୟଗୁଡ଼ିକୁ ଆମେ ପୂର୍ବରୁ ଘୃଣା କରୁଥିଲୁ ବର୍ତ୍ତମାନ ଆମେମାନେ ତାହା ଭଲ ପାଉଅଛୁ ଏହା ଏକ ପରିବର୍ତ୍ତନ ଏକ ଅଦ୍ଭୁତ ବିଚିତ୍ର ବିଷୟ ଅଟେ ତେବେ ମୁଁ ପବିତ୍ର ପାଖଣ୍ଡର ସେହି ବିବୃତ୍ତିକୁ ଦେଲି ସେପରି କୌଣସି ବିଷୟ ନାହିଁ ମାତ୍ର ସେମାନେ ଲୋକମାନଙ୍କୁ ସେହିପରି ଡାକନ୍ତି ପବିତ୍ର ଲୋକମାନେ ମାତ୍ର ସେଠାରେ କୌଣସି ପବିତ୍ର ପାଖଣ୍ଡ ନାହାନ୍ତି ସେପରି କୌଣସି ବିଷୟ ନାହିଁ ସେଠାରେ କୌଣସି ବି ମଣ୍ଡଳୀ ବିଷୟରେ ସେହିପରି କିଛି ଲେଖା ହୋଇଥିବାର କାଗଜପତ୍ର ନାହିଁ ଯେତେଦୂର ମୁଁ ଦେଖିପାରେ 960 କିଛି ଭିନ୍ନ ଭିନ୍ନ ନାମଧାରୀ ସଂସ୍ଥାଗୁଡ଼ିକ ମଧ୍ୟରୁ ସେଠାରେ ପବିତ୍ର ପାଖଣ୍ଡ ବୋଲି କୌଣସି ନାମଧାରୀ ସଂସ୍ଥା ନାହିଁ ଏହା ତ କେବଳ ଗୋଟିଏ ନାମ ଅଟେ ଯାହା ଶୟତାନ ମଣ୍ଡଳୀ ଉପରେ ଆକ୍ଷେପ କରିଛି ମାତ୍ର ସେମାନେ ସେଦିନ ସେମାନଙ୍କୁ ଡାକିଥିଲେ କେତେ ଲୋକ ଜାଣନ୍ତି ଯେ ପାଉଲଙ୍କ ସମୟରେ ସେମାନେ କଣ ଡାକିଥିଲେ ବିଧର୍ମୀ କଣ ଆପଣ ଜାଣିଛନ୍ତି ଯେ ବିଧର୍ମୀର ଅର୍ଥ କଣ ପାଗଳ ଏହା ପାଗଳ ଲୋକ ଅଟେ ତେଣୁକରି ମୋତେ ଖୁବ୍ ଶୀଘ୍ର ବିଧର୍ମୀ ବୋଲି ଡକାଯିବ ଯେପରି ମୋତେ ଏକ ପବିତ୍ର ପାଖଣ୍ଡ ବୋଲି ଡକାଯାଏ କଣ ଆପଣଙ୍କୁ ନୁହେଁ କି ତେଣୁକରି ଯଦି ସେମାନଙ୍କୁ ସେହିପରି ଡକାଯାଇଥିଲା ଏବଂ ଆନନ୍ଦିତ ହୋଇଥିଲେ ଏବଂ ଯୀଶୁ ଆମକୁ ଏହା ବିଷୟରେ କଣ କରିବା ପାଇଁ କହିଥିଲେ ସେ କହିଥିଲେ ଆନନ୍ଦ କର ଏବଂ ଅତିଶୟ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମ୍ଭର ପୁରସ୍କାର ବହୁତ ମହାନ କାରଣ ତୁମ୍ଭମାନଙ୍କ ପୂର୍ବେ ଭବିଷ୍ୟତବକ୍ତାମାନଙ୍କୁ ମଧ୍ୟ ସେହିପରି ଭାବରେ ତାଡ଼ନା କରାଯାଇଥିଲା ସେମାନେ ତାହା କରିଥିଲେ ଏହା ହେବା ପାଇଁ କହିଥିଲେ ଅତିଶୟ ଆନନ୍ଦିତ ହୁଅ ଯେକୌଣସି ବିଷୟ ଅତିଶୟ ତାହା ହେଉଛି ଉପରକୁ ଉନ୍ନୀତ ହେବା ପ୍ରକୃତରେ ଖୁସି ହେବା ଏବଂ ସେହି ଶିଷ୍ୟମାନେ ଯେତେବେଳେ ସେମାନେ ଯୀଶୁଙ୍କ ନାମର ଅପମାନକୁ ବହନ କରିବାକୁ ଯୋଗ୍ୟ ହେଲେ ସେମାନେ ଏଥିନିମନ୍ତେ ବହୁତ ଆନନ୍ଦରେ ଉଲ୍ଲସିତ ହେଲେ ଯେ ସେମାନେ ତାହାଙ୍କ ନାମର ଅପମାନକୁ ବହନ କରିପାରିବେ ଏବଂ ଆଜି ଅନେକ ଲୋକମାନେ ଯଦି ସେମାନଙ୍କୁ ଏକ ପବିତ୍ର ପାଖଣ୍ଡ ବୋଲି ଡକାଯାଏ ତେବେ ସେମାନେ ହତାଶ ନିରାଶ ହୋଇ ଅସ୍ପଷ୍ଟ ଶବ୍ଦରେ କୁହନ୍ତି ମୋର ପ୍ରଭୁ ବୋଧହୁଏ ମୋର ଆରମ୍ଭ କରିବାରେ ହିଁ ଭୁଲ ଥିଲି ମାତ୍ର ସେମାନେ ତ ଏହା ବିଷୟରେ ଖୁସି ଥିଲେ ଓ ମୋର ପ୍ରଭୁ ସେ ନାମକୁ ବହନ କରିବା ନିମନ୍ତେ ଏବଂ ତେବେ ଦ୍ୱିତୀୟ ଶତାବ୍ଦୀରେ ସେମାନେ ସେମାନଙ୍କୁ କ୍ରସ୍ବ୍ୟାକ୍ ଅର୍ଥାତ୍ କୃଷବାହକ ବୋଲି ଡାକିଥିଲେ ତାହା ସେହି ସମୟ ଥିଲା ଯେତେବେଳେ କି ଖ୍ରୀଷ୍ଟିଆନମାନେ ସେମାନଙ୍କ ପିଠିରେ କୃଷ ଘେନି ଯାଉଥିଲେ ଯାହାକି ଏହା ଦର୍ଶାଉଥିଲା ଯେ ସେମାନେ ଖ୍ରୀଷ୍ଟଙ୍କ ସହିତ କୃଷାର୍ପିତ ହୋଇଛନ୍ତି ସେମାନେ ସେହି ଲୋକମାନଙ୍କୁ କ୍ରସ୍ବ୍ୟାକ୍ ବୋଲି ଡାକିଥିଲେ ବର୍ତ୍ତମାନ ମୁଁ ଜାଣେ ଯେ କ୍ୟାଥୋଲିକ୍ ନିଜକୁ ସେହିପରି ଡାକନ୍ତି ମାତ୍ର ତା କ୍ୟାଥୋଲିକ୍ ମଣ୍ଡଳୀ ନଥିଲା ଏହା ତ ସେହି ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ଥିଲା ଏହା ପୂର୍ବେ କି ସେମାନେ ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ କୁହାଯାଇଥିଲେ ଏହା ପାପ ବ୍ୟତୀତ ଅନ୍ୟ କିଛିକୁ ବିରୋଧ କରିନଥିଲା ସେହି କାରଣ ଯେ ଆଜି ଏହାକୁ ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ବୋଲି କୁହାଯାଏ ଯେହେତୁ ଏହା ସେହି କ୍ୟାଥୋଲିକ୍ ମତକୁ ବିରୋଧ କରିଥିଲା ମାତ୍ର ଏହା ତଥାପି ସେହି ସମୟ ସୁଦ୍ଧା ଏହା ଅଣସାମ୍ପ୍ରଦାୟିକ ଥିଲା ଯେତେବେଳେ ସେମାନଙ୍କୁ କ୍ରସ୍ବ୍ୟାକ୍ ବୋଲି କୁହାଯାଉଥିଲା ଜୋସେଫୁସ୍ ଏବଂ ଅନ୍ୟାନ୍ୟ ଲେଖକମାନଙ୍କର ଇତିହାସକୁ ଏବଂ ହିସ୍ଲପ୍ଙ୍କ 2 ବାବିଲନ୍ସ ନାମକ ପୁସ୍ତକକୁ ନିଅନ୍ତୁ ଏବଂ ପ୍ରଭୃତି ସବୁ ନିଅନ୍ତୁ ଏବଂ ଆପଣମାନେ ଜାଣିବାକୁ ପାଇବେ ଯେ ଏହା ଠିକ ଅଟେ ଯେ ସେମାନେ କୌଣସି ମଣ୍ଡଳୀ ନଥିଲେ ପ୍ରଥମ ସଂଗଠିତ ମଣ୍ଡଳୀ ଯାହା କଦାଚ ହୋଇଥିଲା ତାହା କ୍ୟାଥୋଲିକ୍ ମଣ୍ଡଳୀ ଥିଲା। ପ୍ରାୟ 300 ବର୍ଷ ଶେଷ ପ୍ରେରିତମାନଙ୍କ ସମୟର ପାଖାପାଖି ଉତ୍ତାରେ ପ୍ରାୟ 300 ବର୍ଷ ପରେ କ୍ୟାଥୋଲିକ୍ ମଣ୍ଡଳୀ ସଂସ୍ଥାଗତ ହୋଇଥିଲା ଏବଂ ଏକ ନିର୍ଯାତନା ଆସିଥିଲା ଏବଂ ଲୋକମାନଙ୍କୁ କ୍ୟାଥୋଲିକ୍ ମଣ୍ଡଳୀରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା ଏବଂ ସେମାନେ ମଣ୍ଡଳୀ ଏବଂ ରାଷ୍ଟ୍ରକୁ ଏକୀକୃତ କରିଥିଲେ। ତାହା ସେହି ସମୟ ପରେ ହୋଇଥିଲା ଯାହାକୁ ତଥାକଥିତ ଭାବରେ କୁହାଯାଏ କନଷ୍ଟାଣ୍ଟାଇନ୍ର ପରିବର୍ତ୍ତନ, ପ୍ରତିମା ପୂଜାରୁ କ୍ୟାଥୋଲିକ୍ ଧର୍ମକୁ। ମାତ୍ର ଯଦି କେହି ତାଙ୍କ ଇତିହାସ କେବେ ପଢ଼ିଛନ୍ତି, ସେ ପରିବର୍ତ୍ତିତ ହୋଇନଥିଲେ ଯେଉଁ ସବୁ ବିଷୟମାନ ସେ କରିଥିଲେ। ଓ ମୋର ପ୍ରଭୁ, ଏକମାତ୍ର ବିଷୟ ଯାହା ସେ ଧାର୍ମିକ କାର୍ଯ୍ୟ ଭାବରେ କରିଥିଲେ ତାହା ଥିଲା ସେ ସେଣ୍ଟ ସୋଫିଆ ଗୀର୍ଜାଘର ଉପରେ କୃଷ ସ୍ଥାପିତ କରିବା। ତାହା ଏକମାତ୍ର କାର୍ଯ୍ୟ ଥିଲା ଯାହା ସେ କେବେ କରିଥିଲେ। କଦାଚ ଧାର୍ମିକ ଆଚରଣ କରିଥିଲେ, ସେ ତ ଜଣେ ସ୍ୱଧର୍ମ ତ୍ୟାଗୀ ଥିଲେ, ମାତ୍ର ସେମାନେ ଏହାକୁ ତାଙ୍କ ରୂପାନ୍ତରଣ ବୋଲି କହନ୍ତି। ଠିକ ଆଜିର କିଛି ତଥାକଥିତ ରୂପାନ୍ତରଣ ସହିତ ପ୍ରାୟ ତୁଳନା କରାଯାଇପାରେ। ତେବେ ମାତ୍ର ଆମେମାନେ ଏହା ପାଉ ଯେତେବେଳେ ପାଉଲ ପରିବର୍ତ୍ତିତ ହେଲେ ଏବଂ ତାଙ୍କର ଏହି ବାସ୍ତବ ଅନୁଭୂତିକୁ ପ୍ରାପ୍ତ ହେଲେ, ସେ ସମ୍ପୂର୍ଣ୍ଣ ରୂପେ ଘୁରି ଯାଇଥିଲେ। ଏବଂ ଆପଣ ଜାଣନ୍ତି, ପରିବର୍ତ୍ତନ ହେବାର ଅର୍ଥ ହେଉଛି ଘୁରିଯିବା। ଆପଣ ଏହି ବାଟରେ ଯାଉଅଛନ୍ତି ଏବଂ ଆପଣ ଘୁରି ପଡ଼ିଲେ ଓ ଫେରି ଏହି ପଥରେ ଯିବାକୁ ଆରମ୍ଭ କଲେ। ହଁ ଆଜ୍ଞା, ଏହା ଏକ ଘୁରିଯିବା ଅଟେ, ବିପରୀତ ମୁଖ ହେବା ଅଟେ। ଏବଂ ପାଉଲ ସେ ପରିବର୍ତ୍ତନ ହେବା ମାତ୍ରକେ ଏହା ପୂର୍ବେ କି ସେ କଦାଚ ନିଜର ଅନୁଭୂତିକୁ କରିପାରନ୍ତେ, ତେବେ ତାଙ୍କର ଏକ ଅଦ୍ଭୁତ ଅନୁଭୂତି ରହିଥିଲା। ବର୍ତ୍ତମାନ ମୁଁ ବିଶ୍ୱାସ କରେ, ଯେତେବେଳେ ଆପଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ଠିକ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଏହା ଏକ ଅନୁଭୂତି ଅଟେ। ମୁଁ ବିଶ୍ୱାସ କରେ ଯେ ଆପଣଙ୍କର ପାପକୁ କ୍ଷମା କରାଯିବାର ବିଷୟକୁ ଜାଣିବାର ସେହି ଆନନ୍ଦ ଆପଣଙ୍କର ହୃଦୟକୁ ଠିକ ରୋମାଞ୍ଚ କରି ପକାଇଥାଏ। ମାତ୍ର ତାପରେ ଯେତେବେଳେ ସେ ଆଶିଷିତ ପବିତ୍ର ଆତ୍ମା ତଳକୁ ଓହ୍ଲାଇ ଆସନ୍ତି, ତାହା ଏକ ଅନୁଭୂତି ଅଟେ। ସେହି ନୂତନ ଜନ୍ମ ଯାହା ଆପଣ କେବେ ବି ଭୁଲିବେ ନାହିଁ, ଆପଣ ପରମେଶ୍ୱରଙ୍କ ଏକ ସନ୍ତାନ ହୋଇଯାଆନ୍ତି। ଏବଂ ଏଠାରେ ତାହା ଅଛି ଯାହାକି ଏହାକୁ କରିଥାଏ। ଭାଇ ବ୍ରାନମ୍, ଆପଣ ଏହାକୁ କିପରି ଜାଣନ୍ତି? ତେବେ ଏଗୁଡ଼ିକ ହେଉଛି ଶିକ୍ଷାଦାନ ନିମନ୍ତେ ପାଠ୍ୟକ୍ରମ ବିଷୟ। ଅନେକ ଲୋକ ମେଥଡିଷ୍ଟ ମାନେ ଏହା କହିବାକୁ ଚେଷ୍ଟା କରନ୍ତି, ସେମାନେ ଯେତେବେଳେ ପାଠ କଲେ ସେତେବେଳେ ଏହାକୁ ପ୍ରାପ୍ତ କଲେ। ତେବେ ତାହା ଠିକ ଅଟେ, ଯଦି ଆପଣ ଏହାକୁ ପାଇଲେ ଏବଂ ଚିତ୍କାର କଲେ ତେବେ ଠିକ ଅଛି। ମାତ୍ର ଯେହେତୁ ଆପଣ ଚିତ୍କାର କଲେ, ତାହା ଏହାର ଏକ ଚିହ୍ନ ନଥିଲା ଯେ ଆପଣ ଏହାକୁ ପ୍ରାପ୍ତ କଲେ, କାରଣ ଅନେକ ଚିତ୍କାର କରିଛନ୍ତି ଏବଂ ଏହାକୁ ପାଇନାହାନ୍ତି। ପେଣ୍ଟିକୋଷ୍ଟାଲ ମାନେ କୁହନ୍ତି ସେମାନେ ପରଭାଷାରେ କଥା କହିଲେ ସେମାନେ ଏହାକୁ ପାଇଲେ। ତାହା ଠିକ ଅଟେ, ଯଦି ଆପଣ ପରଭାଷାରେ କଥା କହିଛନ୍ତି ଏବଂ ତାହା ପାଇଛନ୍ତି, ତାହେଲେ ତ ଏହା ଠିକ। ମାତ୍ର ଆପଣ ପରଭାଷାରେ କଥା କହି ତଥାପି ସୁଦ୍ଧା ତାହା ପାଇ ନ ପାରନ୍ତି, ତେବେ ତେଣୁକରି ଆପଣ ଦେଖନ୍ତୁ, ସର୍ବଶେଷରେ ଏହା ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିବାର ସେହି ଅନୁଭୂତି ଅଟେ। ଯେତେବେଳେ ସମସ୍ତ ପୁରୁଣା ବିଷୟଗୁଡ଼ିକ ମୃତ ହୋଇଯାଏ ଏବଂ ସମସ୍ତ କିଛି ବିଷୟ ନୂତନ ହୋଇଯାଏ, ଖ୍ରୀଷ୍ଟ ବାସ୍ତବିକ ହୋଇଯାଆନ୍ତି, ପୁରାତନ ବିଷୟଗୁଡ଼ିକ କ୍ଷାନ୍ତ ହୋଇଯାଏ, ଶାରୀରିକତାର ସେହି ପୁରୁଣା ଚେରଗୁଡ଼ିକ। କଣ ଆପଣ ଜାଣନ୍ତି ଯେ ଏକ ଚେରକୁ କିପରି ଖୋଳିବେ? ଆମେମାନେ ଏହା କୋଦାଳକୁ ନେଇଥାଉ ଏବଂ ଠିକ୍ ତାର ତଳକୁ ଯାଇ ଏହାକୁ ସେ ପର୍ଯ୍ୟନ୍ତ ଖୋଳିଥାଉ ଯେପର୍ଯ୍ୟନ୍ତ କି ସେଥିରେ ଟିକେ ହେଲେ ବି ସୁଦ୍ଧା ଅଂଶ ବାକି ନ ରୁହେ। ଏବଂ ସେମାନେ କହିଲେ, ଯଦି ଆପଣଙ୍କ ଭିତରେ ତିକ୍ତତାର କୌଣସି ବି ମୂଳ ଉଙ୍କି ମାରେ, ତାହେଲେ ତାକୁ ଉପାଡ଼ି ପକାନ୍ତୁ। ତା ଠିକ ଅଟେ, ଏବଂ ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା କରନ୍ତି। ସମସ୍ତ ମୂଳଗୁଡ଼ିକୁ ସମୂଳେ ଉପାଡ଼ି ପକାନ୍ତି, ସେଗୁଡ଼ିକୁ ଖୋଳି ପକାନ୍ତି, ସେଗୁଡ଼ିକୁ ଗଦା କରି ସେମାନଙ୍କୁ ପୋଡ଼ି ଦିଅନ୍ତି, ସେଗୁଡ଼ିକରୁ ମୁକ୍ତି ପାଆନ୍ତୁ। ତାପରେ ଯଦି ଆମେମାନେ ତାହା କରିବା, ଆପଣ ଏକ ଭଲ ଫସଲ ପାଇବେ। ତେବେ ପାଉଲ ଜାଣିଥିଲେ ଯେ କିଛି ଗୋଟାଏ ବିଷୟ ଘଟିଅଛି, ତେଣୁ ସେ ଆରବକୁ ଚାଲିଗଲେ ଏବଂ ସେଠାରେ ସେ ପୁରାତନ ନିୟମର ସମସ୍ତ ଭବିଷ୍ୟତ ବକ୍ତାମାନଙ୍କ ଉପରେ 3 ବର୍ଷ କାଳ ଅଧ୍ୟୟନ କଲେ ଯେ ସେମାନେ କିପରି ଭବିଷ୍ୟତବାଣୀ କରିଥିଲେ, ଏବଂ ସେ ଜାଣିବାକୁ ପାଇଲେ ଯେ ଏହା ତ ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ। ତେବେ ଏହାକୁ ଆଜିର ସହିତ ତୁଳନା କରନ୍ତୁ। ଦେଖନ୍ତୁ, ଏହି ଅନୁଭୂତି ଉପରେ ଯାହାକି ଆମର ଏହି ଛୋଟ ମଣ୍ଡଳୀରେ ରହିଥିଲା, ସେହି ପ୍ରଭାତି ତାରା ବିଷୟରେ ଯାହା ସେଠାରେ ଉପରେ ଦେଖାଦେଇଥିଲା, ସେହି ମହାନ ଆଲୋକ ବିଷୟରେ ଯାହାକି ତଳକୁ ଆସିଥିଲା, ଯାହା ସେହି ସବୁ ବିଷୟକୁ ଭବିଷ୍ୟତବାଣୀ କରିଥିଲା ଏବଂ ଦେଖାଇଥିଲା ଯାହା ଘଟିବାକୁ ଅଛି, ଆପଣ ଜାଣନ୍ତି ତାହା ଆଶ୍ଚର୍ଯ୍ୟଜନକ ଅଟେ। ମାତ୍ର ମୋର ସେବକ ଭାଇମାନେ ମୋତେ କହିଥିଲେ ଯେ ଏହା ଶୈତାନ ଠାରୁ ଅଟେ ଏବଂ ମୁଁ ଏହାକୁ ବୁଝିପାରି ନଥିଲି, ତେଣୁ ମୁଁ ଏହା ବିଷୟରେ କିଛି ହେଲେ କହିଲି ନାହିଁ ଯେପର୍ଯ୍ୟନ୍ତ କି ଗୋଟିଏ ରାତି ସେଠାରେ ଉପରେ ଇଣ୍ଡିଆନାର ଗ୍ରୀନ ମିଲ୍ ଠାରେ ଏକ ଅନୁଭୂତି ନ ଘଟିଗଲା, ଯେତେବେଳେ ପ୍ରଭୁଙ୍କର ଦୂତ ସେହି ଚଟାଣ ଉପରେ ଚାଲିକରି ଆସିଲେ ଓ ସେଠାରେ ଛିଡ଼ା ହେଲେ ଏବଂ ଏହାକୁ ଶାସ୍ତ୍ର ଦ୍ୱାରା ପ୍ରମାଣ କଲେ। ତାପରେ ଏହାକୁ ନିଆଁ ଲଗାଇ ଦେଇଥିଲା, ତାପରେ ଏହା ବଢ଼ିବାକୁ ଲାଗିଲା। ଏବଂ ଗତ ରବିବାରରୁ ଅଧିକ ସମୟ ହୋଇନାହିଁ, ଆମେମାନେ ଯୀଶୁଖ୍ରୀଷ୍ଟଙ୍କ ରକ୍ଷ ଚିହ୍ନ ଗୁଡ଼ିକୁ ଦେଖିଅଛୁ, ଯିଏକି ଏପରି ଜଣେ ବ୍ୟକ୍ତିଙ୍କୁ ନେଇପାରନ୍ତି ଯିଏକି କେବେ ଚାଲି ନାହିଁ ଏବଂ ତାର ନାହିଁ ତାର ସନ୍ତୁଳନ ସ୍ନାୟୁଟି ଦୁର୍ବଳ ହୋଇଯାଇଛି। ଯେତେବେଳେ କି ମେୟୋସ୍ ଏବଂ ସର୍ବୋତ୍ତମ ଡାକ୍ତରମାନେ କହିଥିଲେ ଏହା ତ ସବୁଦିନ ପାଇଁ ଅକାମୀ ହୋଇଯାଇଛି, ଆଉ ଅନ୍ଧ ହୋଇ ବସି ରହିଥିଲେ, ଉଠିଲେ ଏବଂ ଏହି ଭବନରୁ ଚାଲିକରି ବାହାରକୁ ଗଲେ, ନିଜର ଚକଲଗା ଚୌକିକୁ ପାହାଚ ତଳକୁ ଠେଲି ଦେଇଥିଲେ, ଅନ୍ୟ କାହାରି ପରି ଚାଲିପାରିଥିଲେ ଏବଂ ଦେଖିପାରିଥିଲେ, ତାହା ଏହା ଦର୍ଶାଏ ଯେ ଏହା ପୁନରୁତ୍ଥିତ ପ୍ରଭୁ ଯୀଶୁଙ୍କର ଶକ୍ତି ଅଟେ। ତା ସେଠାରେ ଅଛି। ସେ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ତେଣୁ କଣ ଆମେମାନେ ଆଜି ରାତି ଏକ ଆନନ୍ଦିତ ଗୋଷ୍ଠୀ ନୁହୁଁ କି? ଏହା ଜାଣିବା ହେତୁ ଯେ ପରମେଶ୍ୱର ଆମର ଏହି ମହାନ ଅନୁଭୂତିକୁ ସୁପ୍ରମାଣିତ କରିଅଛନ୍ତି ଯେ ଏହା ତାଙ୍କର ବାଇବେଲ ଏବଂ ସେହି ପ୍ରତିଜ୍ଞା ଗୁଡିକ ସହ ତୁଳନା କରାଯାଏ। ତେଣୁକରି ଆମେମାନେ ଅତ୍ୟଧିକ ଆନନ୍ଦିତ ହେବା ଉଚିତ ଏବଂ ତାପରେ ଆମେମାନେ ହୃଦୟଙ୍ଗମ କରୁ ଯେ ସେହି ଦ୍ୱିତୀୟ ପର୍ବରେ ଆମେ ଜାଣିବାକୁ ପାଉ ଆମେମାନେ ଏହି ବିଷୟଗୁଡ଼ିକୁ ଛାଡିବା ଉଚିତ ନୁହେଁ। ଆମେମାନେ ଏହି ବିଷୟଗୁଡ଼ିକୁ ଅବହେଳା କରିବା ଉଚିତ ନୁହେଁ। ଆମେମାନେ ସେହି ବିଷୟଗୁଡ଼ିକ ପ୍ରତି ଅଧିକ ମନୋଯୋଗୀ ହେବା ଉଚିତ। ତେବେ ଏପରି ମହାପରିତ୍ରାଣକୁ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ଆମେମାନେ ସେତେବେଳେ କଣ କରିବାକୁ ଯାଉଅଛୁ ଯେତେବେଳେ ଆମେମାନେ ପରମେଶ୍ୱରଙ୍କ ବାକ୍ୟର ଆଲୋକରେ ବିଚାର ଦଣ୍ଡଠାରେ ଛିଡ଼ା ହେବାକୁ ଯାଉ? ଆପଣ କହିପାରନ୍ତି, ନାହିଁ ମୁଁ ତ କଦାପି କିଛି ଅଲଗା ଜାଣିନଥିଲି। ଓ ହଁ, ଆପଣ ଜାଣିଥିଲେ। ତେବେ ବର୍ତ୍ତମାନ ଭାଇ ବ୍ରାନମ୍ ଭୁଲ ହୋଇଥାଇ ପାରନ୍ତି, ତା ସତ ଅଟେ। ମାତ୍ର ପରମେଶ୍ୱର ଭୁଲ ନୁହନ୍ତି, ତାହାଙ୍କର ବାକ୍ୟ ଭୁଲ ନୁହେଁ। ଏବଂ କେବଳ ଚିନ୍ତା କରନ୍ତୁ, ସେହି ମହାନ ବିଷୟ, ସେହି ବାଇବେଲ ଯାହାକି ଏକଦା ପ୍ରୀତ ମାନଙ୍କ ମଧ୍ୟରେ ବାସ କରୁଥିଲା ପୁନର୍ବାର ବାସ କରୁଅଛି। ଓ ପ୍ରଭୁଙ୍କ ନାମ ଧନ୍ୟ ହେଉ। ଯେତେବେଳେ ମୁଁ ଚିନ୍ତା କରେ ଯେ ମୋର 48 ବର୍ଷ ବୟସ ହେଲାଣି, 50 ପାଖେଇ ଆସୁଅଛି ଏବଂ ମୋର ଯୌବନର ଦିନଗୁଡ଼ିକ ବିତିଗଲାଣି ଏବଂ ଇତ୍ୟାଦି ସବୁ, ଏହା ଜାଣିବା ଯେ ଏକ ଛୋଟ ପିଲାଟି ବେଳଠୁ ମୋ ପାଖରେ ଏହି ଆଶ୍ରିତ ପ୍ରତିଜ୍ଞା ରହିଥିଲା ଏବଂ ମୁଁ ଏହାକୁ ମୋର ଭାଇ ଓ ଭଉଣୀମାନଙ୍କ ନିକଟରେ ଘୋଷଣା କରିଅଛି ଏବଂ ଆକ୍ଷରିକ ଭାବରେ ସେମାନଙ୍କ ମଧ୍ୟରୁ ହଜାର ହଜାର ଲୋକମାନଙ୍କୁ ଅନ୍ଧକାରରୁ ବାହାରି ଆସୁଥିବାର ଦେଖିବା ଏବଂ ଏହା ଜାଣିବା ଯେ ଆମେମାନେ ଆମର ଅନନ୍ତ ଘରକୁ, ସେ ଆଶିଷିତ ସ୍ଥାନକୁ ଯାଉଅଛୁ। ଏବଂ ଯଦି ଏହି ପାର୍ଥିବ ତମ୍ବୁରୂପ ଘର ଭାଙ୍ଗିଯାଏ, ଏହା ପୂର୍ବେ କି ମୁଁ ପ୍ରଚାର କରିବା ସମାପ୍ତ କରିସାରେ, ସେଠାରେ ଆମ ପାଇଁ ଆଉ ଗୋଟିଏ ଅପେକ୍ଷା କରୁଅଛି। ହାଲେଲୁୟା! ଏହା ଜାଣିବା ଯେ ଏଠାରେ ଏପରି ଡଜନ ଡଜନ ଲୋକମାନେ ବସିଛନ୍ତି ଯେଉଁମାନେ କି ଯଦି ସେମାନେ ବର୍ତ୍ତମାନ ହିଁ ଏହି ଜୀବନକୁ ତ୍ୟାଗ କରନ୍ତି, ଏହା ପୂର୍ବେ କି ଆମେ ସେମାନଙ୍କର ଶରୀରକୁ ସେହି ସମାଧି କର୍ମକର୍ତ୍ତାଙ୍କ ନିକଟରେ ଦେଇଦେଉ, ସେମାନେ ତ ସେଠାରେ ଉର୍ଦ୍ଧ୍ୱରେ ସେହି ମହିମାମୟ ଶରୀରରେ ରହି ପରମେଶ୍ୱରଙ୍କ ସାଧୁମାନଙ୍କ ସହିତ ଆନନ୍ଦ କରି ଆଗରୁ ହିଁ ପରମେଶ୍ୱରଙ୍କ ଉପସ୍ଥିତିରେ ଚିରଦିନ ବଞ୍ଚିବା ପାଇଁ ରହିଥିବେ, ସେହି ସିଦ୍ଧ ସମ୍ପୂର୍ଣ୍ଣ ସୁପ୍ରମାଣ ସହିତ ଯେ ଏହା ସେହିପରି ହିଁ ଅଟେ। ଆମେନ୍। ଓ ତାହା ତ ଯେକୌଣସି ପ୍ରେସବିଟେରିଆନକୁ ଚିତ୍କାର କରିବାକୁ ବାଧ୍ୟ କରିବ। ରବିବାର କଲା କଣ ତା ନୁହେଁ କି? ସେହି ଲୋକମାନେ ପ୍ରେସବିଟେରିଆନ ଥିଲେ, ନିଶ୍ଚିତ ଭାବରେ କରିବ। ଚିନ୍ତା ହେତୁ ଓ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଲୋକମାନେ ଭାବପ୍ରବଣ ହୋଇଯାଆନ୍ତି। କାହିଁକି ଯଦି ଆପଣ ଏକ ବଲ୍ ମାରିବା ନିମନ୍ତେ କିମ୍ବା ଗୋଟିଏକୁ ବାସ୍କେଟରେ ଫୋପାଡ଼ିବା ନିମନ୍ତେ ଭାବପ୍ରବଣ ହୋଇଥାନ୍ତି, ତାହେଲେ ଆପଣଙ୍କୁ ଏହା ଜାଣିବା ହେତୁ ତାହା କେତେ ଅଧିକ ଭାବପ୍ରବଣ ନ କରିବ ଯେ ଆପଣ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛନ୍ତି, ଯେ ଆପଣ ଖ୍ରୀଷ୍ଟଙ୍କ ଠାରେ ଏକ ନୂତନ ସୃଷ୍ଟି ହୋଇଅଛନ୍ତି। ଆପଣ ଏହାକୁ ସେହି ଉପାୟରେ ଜାଣିବେ ଯେଉଁ ଉପାୟରେ କି ଆପଣଙ୍କର ଆତ୍ମା ଆପଣଙ୍କୁ ଦୁଷ୍କର୍ମ ଏବଂ ଚତୁରତା ଓ ଶତ୍ରୁତା ପୁଣି ଜଗତର ସମସ୍ତ ବିଷୟବସ୍ତୁ ଠାରୁ ଦୂରକୁ କଢ଼ାଇ ନେଇଥାଏ ଏବଂ ଆପଣଙ୍କର ହୃଦୟ ଖ୍ରୀଷ୍ଟଙ୍କ ଉପରେ କେନ୍ଦ୍ରିତ ହୋଇଥାଏ। ତାହା ହିଁ ଆପଣଙ୍କର ଉଦ୍ଦେଶ୍ୟ ଅଟେ, ତାହା ହିଁ ସବୁକିଛି ଅଟେ ଯାହାକି ଆପଣ ନିଜ ମନରେ, ନିଜ ହୃଦୟରେ ଦିନ ରାତି ଭାବୁଥାନ୍ତି। ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ବିଛଣାକୁ ଯାଆନ୍ତି ଏବଂ ନିଜର ହାତକୁ ଏହିପରି ଭାବରେ ପଛରେ ରଖନ୍ତି ଏବଂ କେବଳ ସେଠାରେ ଶୋଇ ରହି ତାହାଙ୍କୁ ପ୍ରଶଂସା କରନ୍ତି ଯେପର୍ଯ୍ୟନ୍ତ କି ଆପଣ ଶୋଇ ନ ପଡ଼ନ୍ତି, ସକାଳୁ ଉଠନ୍ତି ତଥାପି ତାହାଙ୍କୁ ପ୍ରଶଂସା କରୁଥାନ୍ତି। ଆମେନ୍। ଓ ମୋର ପ୍ରଭୁ, ମୁଁ ତାହାଙ୍କୁ ପ୍ରଶଂସା କରିବାକୁ ଚେଷ୍ଟା କରିଅଛି। ଗୋଟିଏ ସକାଳେ ତ ଆମେମାନେ ପ୍ରାୟ 4:00ରେ ଉଠିଲୁ, ଭାଇ ଉଡ୍ ଏବଂ ମୁଁ ଗୁଣ୍ଡୁଚି ମୂଷା ଶିକାର କରିବା ନିମନ୍ତେ ଅତି ସକାଳେ ବାହାରି ଯାଇଥିଲୁ। ମୁଁ ଭାବେ ଯେ ମୁଁ ପାଇଥିବା ପ୍ରତ୍ୟେକ ଗଛ ତଳେ ତାହାଙ୍କୁ ପ୍ରଶଂସା କରିଥିଲି। ମୁଁ ତାହାଙ୍କୁ ପ୍ରଶଂସା ନ କରି ଗୋଟିଏ ବି ଗଛକୁ ଦେଖିପାରେ ନାହିଁ। ଚିନ୍ତା କରି ଦେଖନ୍ତୁ, ସେ ସେହି ଗଛକୁ ବୃଦ୍ଧି କରାଇଥିଲେ। ଏକ ଛୋଟିଆ ପୁରୁଣା ଫଡିଙ୍ଗକୁ ଉଡୁଥିବାର ଦେଖନ୍ତୁ, ସେ ତ ସେହି ଫଡିଙ୍ଗକୁ ବି ଜାଣନ୍ତି। ଓ ଆପଣ କୁହନ୍ତି, ନିର୍ବୋଧ ବାଇବିଲ! ଓ ନା, ଏହା ନୁହେଁ। ସେ ଜାଣନ୍ତି ଯେ ପ୍ରତ୍ୟେକ ଗୁଣ୍ଡୁଚି ମୂଷା କେଉଁଠାରେ ଅଛି, ସେ ଜାଣନ୍ତି ଯେ ପ୍ରତ୍ୟେକ ପ୍ରଜାପତି କେଉଁଠାରେ ଅଛି। କାହିଁକି ଏକ ସମୟରେ ତାଙ୍କୁ କିଛି ଟଙ୍କାର ଦରକାର ଥିଲା ଏବଂ ସେ କହିଲେ, ପିତର, ସେଠାରେ ଏକ ମାଛ ଅଛି, କିଛି ସମୟ ପୂର୍ବରୁ ତା ଗୋଟିଏ ମୁଦ୍ରାକୁ ଗିଳି ପକାଇଛି, ଠିକ ଯଥେଷ୍ଟ ଅଟେ ଯେତିକି ଆମର ଆବଶ୍ୟକ। ଯାଅ ଏବଂ କଣ୍ଟା ପକାଅ, ମୁଁ ତାକୁ ସେଠାକୁ ପଠାଇବି, ତାର ପାଟିରୁ ସେ ମୁଦ୍ରାକୁ ବାହାର କରିବ, କାରଣ ସେ ଏହାକୁ ନିଜେ ବ୍ୟବହାର କରିପାରେ ନାହିଁ। ଯାଅ, ତାକୁ ନେଇ ଆମର ଦଶମାଂଶ ଏବଂ ନୈବେଦ୍ୟ ଦେଇଦେବ। ଆମେନ୍। ଆଉ କିଛି ସପ୍ତାହ ପୂର୍ବରୁ ମୁଁ ଗୋଟିଏ ଅତି ଛୋଟ ମାଛକୁ ପାଣି ଉପରେ ମରିପଡ଼ିଥିବାର ଦେଖିଲି। ଆପଣମାନେ ସମସ୍ତେ ଏହାର କାହାଣୀ ଶୁଣିଛନ୍ତି। ସେଠାରେ ଭାଇ ଉଡ୍ ଏବଂ ତାଙ୍କ ଭାଇ ଏବଂ ସେମାନେ ତାହାର ସାକ୍ଷୀ ଦେବା ପାଇଁ ଏଠାରେ ଅଛନ୍ତି। ସେହି ଛୋଟ ମାଛଟି ଅଧଘଣ୍ଟା ଧରି ପାଣିରେ ମୃତ ଭାବରେ ପଡ଼ି ରହିଥିଲା, ପୁଣି ତାର ଅନ୍ତନଳୀ ତାର ପାଟିରୁ ବାହାରି ଯାଇଥିଲା। ଆଉ ସେହି ମହାନ ପବିତ୍ର ଆତ୍ମା ଠିକ ଗୋଟିଏ ଦିନ ପୂର୍ବରୁ ଏହା କହିସାରିବା ପରେ ଓହ୍ଲାଇ ଆସିଥିଲେ ଯେ ତୁମେ ଏକ ଛୋଟ ପ୍ରାଣୀର ପୁନରୁତ୍ଥାନକୁ ଦେଖିବାକୁ ଯାଉଅଛ। ଏବଂ ପରଦିନ ସକାଳେ ପ୍ରାୟ ସୂର୍ଯ୍ୟୋଦୟର ଠିକ ଅଳ୍ପ ପରେ ଆମେମାନେ ସେ ଛୋଟ ମାଛକୁ ଦେଖିଲୁ। ସେତିକି ଅଧିକ ଲମ୍ବା ବି ହେବ ନାହିଁ। ଯେତେବେଳେ ପ୍ରଭୁଙ୍କ ଆତ୍ମା ତଳକୁ ଓହ୍ଲାଇ ଆସି କହିଲେ, ହେ ଛୋଟ ମାଛ, ଯୀଶୁଖ୍ରୀଷ୍ଟ ତୋତେ ସୁସ୍ଥ କରନ୍ତି, ଏବଂ ସେହି ମୃତ ମାଛଟି ଯିଏକି ଆକ୍ଷରିକ ଭାବେ ପ୍ରାୟ ଅଧଘଣ୍ଟା ଧରି ପାଣି ଉପରେ ଭାସି ରହିଥିଲା, ଜୀବନକୁ ଫେରି ଆସିଲା ଏବଂ ଯଥାସମ୍ଭବ ଯେତିକି ଶୀଘ୍ର ସେଠାରୁ ପହଁରି ଚାଲିଗଲା। ଓ ପ୍ରଭୁଙ୍କ ନାମ ଧନ୍ୟ ହେଉ, ସେ କେତେ ଅଦ୍ଭୁତ ଅଟନ୍ତି। ଏଥିରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ପାଉଲ କହିପାରିଥିଲେ ସେ ମଲ୍କିସେଦକଙ୍କ ସଦୃଶ ଥିଲେ, ସେ ମଲ୍କିସେଦକ ଥିଲେ। ମଲ୍କିସେଦକଙ୍କର କୌଣସି ଦିନର ଆରମ୍ଭ ନଥିଲା, ତାଙ୍କର କୌଣସି ବର୍ଷର ସମାପ୍ତି ନଥିଲା, ତାଙ୍କର ଆୟୁର ଆରମ୍ଭ କିମ୍ବା ଜୀବନରେ ଶେଷ କିଛି ହିଁ ନଥିଲା। ତାଙ୍କର ପିତା କି ମାତା କେହି ନଥିଲେ, ତେଣୁକରି ସେ ଅନ୍ୟ କୌଣସି କେହି ହୋଇପାରିବେ ନାହିଁ। ସେ ଯେ କେହି ବି ଥିଲେ ସେ ଆଜି ରାତି ମଧ୍ୟ ଜୀବିତ ଅଛନ୍ତି। ତେଣୁକରି କେବଳ ଗୋଟିଏ ପ୍ରକାର ହିଁ ଅନନ୍ତ ଜୀବନ ଅଛି, ଏବଂ ତାହା ପରମେଶ୍ୱରଙ୍କର ଅଟେ। ଗତ ସନ୍ଧ୍ୟାରେ ଯେତେବେଳେ ଆମେମାନେ ଏକ ଆଲୋଚନା କରୁଥିଲୁ, ଜଣେ ଭାଇ ପରମେଶ୍ୱରଙ୍କ ତିତ୍ୱତାକୁ ବୁଝିପାରିନଥିଲେ, ଏବଂ ଆମେମାନେ ଏହା ବିଷୟରେ କିପରି କଥାବାର୍ତ୍ତା କରୁଥିଲୁ, କିପରି ଯେ ଯୀଶୁ ସେଠାରେ ପ୍ରାୟ 30 ବର୍ଷ ବୟସ୍କ ଜଣେ ବ୍ୟକ୍ତି ଭାବରେ ଛିଡ଼ା ହୋଇଥିଲେ, ଏବଂ ସେମାନେ କହିଥିଲେ ଓହ, ଆମର ପିତୃପୁରୁଷମାନେ ପ୍ରାନ୍ତରରେ ମାନ୍ନା ଭୋଜନ କରିଥିଲେ। ଯୀଶୁ କହିଲେ, ଏବଂ ସେମାନେ ସମସ୍ତେ ମୃତ ଅଟନ୍ତି, ମାତ୍ର ସେ କହିଲେ, ମୁଁ ସ୍ୱର୍ଗରୁ ପରମେଶ୍ୱରଙ୍କ ଠାରୁ ଆଗତ ସେ ଜୀବନର ରୁଟି, ଯାହାକି ଜଣେ ବ୍ୟକ୍ତି ଭୋଜନ କରେ ଏବଂ ମରେ ନାହିଁ। ଓ ସେମାନେ କହିଲେ, ଆମର ପିତୃପୁରୁଷମାନେ ପ୍ରାନ୍ତରରେ ସେହି ଶୈଳରୁ ଜଳପାନ କରିଥିଲେ। ଯୀଶୁ କହିଲେ, ମୁଁ ସେହି ଶୈଳ ଅଟେ। 30 ବର୍ଷର ଜଣେ ବ୍ୟକ୍ତି କହିଲେ, ଅବ୍ରାହମ ମୋର ଦିନକୁ ଦେଖିବାକୁ ଆନନ୍ଦିତ ହୋଇଥିଲେ। କାହିଁକି କହିଲେ, ତେବେ ତୁମର ମୋତେ କହିବାର ଅଭିପ୍ରାୟ ଏହା ଯେ ତୁମେ ବୟସରେ ଅବ୍ରାହମଙ୍କ ସମତୁଲ୍ୟ ଅଟ, ଏବଂ ତୁମକୁ ତ ଏପରିକି 50 ବର୍ଷ ବୟସ ସୁଦ୍ଧା ହୋଇନାହିଁ, ଏବଂ ଏହା କହିବାକୁ ଚାହୁଁଛ ଯେ ତୁମେ ଅବ୍ରାହମଙ୍କୁ ଦେଖିଅଛ, ଯିଏକି 800 ବର୍ଷ ହେଲାଣି ମରିଛନ୍ତି। ଆମେ ଜାଣୁ ଯେ ବର୍ତ୍ତମାନ ତୁମଠାରେ ଏକ ଶୈତାନ ଅଛି, ତୁମେ ପାଗଳ ଅଟ। ତାହା ହିଁ ଅଟେ, ଯାହାକି ତାହା ହିଁ ଏକ ଶୈତାନର ଅର୍ଥ ଅଟେ, ପାଗଳ ବ୍ୟକ୍ତି। କହିଲେ, ତୁମଠାରେ ଏକ ଶୈତାନ ଅଛି ଏବଂ ତୁମେ ପାଗଳ ଅଟ। ଯୀଶୁ କହିଲେ, ଏହା ପୂର୍ବେ କି ଆବ୍ରାହମ ଥିଲେ, ମୁଁ ଅଟେ। ତାହା ହିଁ ଅଟେ, ଯାହାକି ସେ ଥିଲେ। ସେ କେବଳ ଜଣେ ମଣିଷ ନଥିଲେ, କିଓ ବା ସେ ଜଣେ କେବଳ ଭବିଷ୍ୟତ ବକ୍ତା ମଧ୍ୟ ନଥିଲେ, ସେ ତ ପରମେଶ୍ୱର ଥିଲେ। ପରମେଶ୍ୱର ପୃଥିବୀ ପୃଷ୍ଠରେ ଏକ ମାଂସମୟ ଶରୀରରେ ବାସ କରୁଥିଲେ, ଯାହାର ନାମ ଯୀଶୁ ଥିଲା, ପରମେଶ୍ୱରଙ୍କ ସେହି ଅବତରିତ ପୁତ୍ର। ତାହା ହିଁ ଅଟେ, ଯାହାକି ଅବିକଳ ସେ ଥିଲେ। ତେବେ ଆମେ ତାହାଙ୍କୁ ଏଠାରେ ପାଉ ଯେ ବର୍ତ୍ତମାନ ଏହି ଶେଷ ଭାଗରେ, ସେହି ଦ୍ୱିତୀୟ ପର୍ବର ଶେଷ କରିବାରେ, ଯାହାକୁ ମୁଁ ନେବାକୁ ଚାହୁଁଥିଲି, 16ତମ ପଦରୁ କିମ୍ବା 15ତମ ପଦରୁ ଆରମ୍ଭ କରି, ପୁଣି ମୃତ୍ୟୁର ଭୟରେ ଯେଉଁମାନେ ଯାବଜ୍ଜୀବନ ଦାସତ୍ୱର ବନ୍ଧନରେ ଥିଲେ ସେମାନଙ୍କୁ ସେ ଉଦ୍ଧାର କରନ୍ତି। ତାହା ହିଁ ଅଟେ, ଯାହାକି ଯୀଶୁ କରିଛନ୍ତି ବୋଲି ସେ କହିଥିଲେ, ଯେ ସେମାନଙ୍କୁ ଦାସତ୍ୱର ବନ୍ଧନରୁ ଉଦ୍ଧାର କରିବାକୁ ଆସିଛନ୍ତି, ଯେଉଁମାନେ କି ସେମାନଙ୍କର ଜୀବନ ସାରା ମୃତ୍ୟୁର ଭୟରେ ରହିଥିଲେ। ତେବେ ମୃତ୍ୟୁକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଅବଶ୍ୟ ଆମେମାନେ କରୁ, ଆମମାନଙ୍କ ମଧ୍ୟରୁ କେହି ହେଲେ ତାହା ଚାହିଁନଥାଉ, ଯାହାକୁ ଆମେମାନେ କହିଥାଉ ମରିବା। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି, ଯଦି ଜଣେ ବ୍ୟକ୍ତି ନୂତନ ଜନ୍ମ ପାଇଥାଏ, ସେ ମରିପାରେ ନାହିଁ। କିପରି ସେ ଅନନ୍ତ ଜୀବନ ପାଇଥାନ୍ତି ଏବଂ ତାପରେ ମରିପାରିଥାନ୍ତି, ସେ ଏହା କରିପାରନ୍ତି ନାହିଁ। ଏକମାତ୍ର ବିଷୟ ଯାହାକି ମୃତ୍ୟୁ ଅଟେ, ସେ ମୃତ୍ୟୁ ଶବ୍ଦର ଅର୍ଥ ପୃଥକୀକରଣ। ତେବେ ସେ ଆମ ଆଖିର ଉପସ୍ଥିତିରୁ ପୃଥକ ହୋଇଯିବେ, ମାତ୍ର ସେ ସର୍ବଦା ପରମେଶ୍ୱରଙ୍କ ଉପସ୍ଥିତିରେ ଥାନ୍ତି ଏବଂ ସର୍ବଦା ରହିବେ। ତେଣୁକରି ମୃତ୍ୟୁ ଏକ କଠିନ ବିଷୟ ନୁହେଁ, ମୃତ୍ୟୁ ତ ଏକ ଗୌରବମୟ ବିଷୟ ଅଟେ। ମୃତ୍ୟୁ ତାହା ଅଟେ, ଯାହାକି ଆମକୁ ପରମେଶ୍ୱରଙ୍କ ଉପସ୍ଥିତିକୁ ନେଇଯାଇଥାଏ। କିନ୍ତୁ ବର୍ତ୍ତମାନ ଅବଶ୍ୟ ଆମେମାନେ ମଣିଷ ହୋଇଥିବା ହେତୁ ଏଠାରେ ଏହି ଅନ୍ଧକାର ଉପାଦାନ ଗୁଡିକରେ ଗମନାଗମନ କରୁ। ଆମେମାନେ ଏହାକୁ ସେହିପରି ଭାବରେ ବୁଝିନଥାଉ ଯେପରିକି ଆମେ ତାହା କରିବା ଉଚିତ, ଏବଂ ଅବଶ୍ୟ ଯେତେବେଳେ ମୃତ୍ୟୁର ଶ୍ୱାସରୁଦ୍ଧ ଜନକ ବେଦନା ଆସିଥାଏ, ସେତେବେଳେ ଏହା ଆମମାନଙ୍କ ମଧ୍ୟରୁ ଠିକ୍ ସେହି ସର୍ବାଧିକ ସାଧୁତାକୁ ମଧ୍ୟ ଭୟଭୀତ କରାଇ ଦେଇଥାଏ ଏବଂ ପଛକୁ ଟାଣି ଦେଇଥାଏ। ଏହା ପରମେଶ୍ୱରଙ୍କ ପୁତ୍ରଙ୍କୁ ସୁଦ୍ଧା ଏହା କୁହାଇବାକୁ ବାଧ୍ୟ କଲା, କଣ ଏହି ପାନପାତ୍ର ଦୂର ହୋଇପାରିବ କି? ଏହା ଏକ ଭୟଙ୍କର ବିଷୟ ଅଟେ, ଏହାକୁ ଭୁଲ ବୁଝନ୍ତୁ ନାହିଁ, ଯେହେତୁ ଆମେ ଏହା ତ ପାପର ଏକ ଦଣ୍ଡ ଅଟେ, ମୃତ୍ୟୁ ଅଟେ, ଏବଂ ଏହାକୁ ଭୟଙ୍କର ହେବାକୁ ଅଛି। ମାତ୍ର ଯଦି ଆମେମାନେ କେବଳ ପର୍ଦ୍ଦା ଆରପାରିକୁ ଦେଖିପାରୁ, ସେଠାରେ ହିଁ ଅଟେ ଯେଉଁଠାରେ କି ତାହା ଅଛି। ପ୍ରଭୁ ଧନ୍ୟ ହେଉନ୍ତୁ, ଠିକ୍ ପର୍ଦ୍ଦାର ଆରପାରିରେ ସେଇଠାରେ ହିଁ ଅଟେ ଯେଉଁଠାରେ କି ମଣିଷ ଆଜି ରାତିରେ ଦେଖିବାକୁ ଇଚ୍ଛା କରେ। ଯେପରିକି ଛୋଟ ଆନ୍ନା ମେ ସ୍ନେଲିଂ ଏବଂ ସେମାନେ ଏଠାରେ ଏକ ଗୀତକୁ ଗାଇଥିଲେ, ପ୍ରଭୁ ମୋତେ ସମୟର ସେହି ପର୍ଦ୍ଦାର ଆରପାରିକୁ ଦେଖିବାକୁ ଦିଅ, ସମସ୍ତେ ତାହା ଦେଖିବାକୁ ଚାହାନ୍ତି। ତେବେ ବର୍ତ୍ତମାନ ଏଠାରେ ଆମେମାନେ 16ତମ ପଦରେ, କାରଣ ପ୍ରକୃତରେ ସେ ଗ୍ରହଣ କଲେ କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ତତ୍ତ୍ୱ ନ ନେଇ ଅବ୍ରାହମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନିଅନ୍ତି। ଓ ଆମେମାନେ ବର୍ତ୍ତମାନ ପୁନର୍ବାର ଏହାକୁ ଧରି ରଖିବାକୁ ଚାହୁଁ, ତେବେ ଆମେମାନେ ଠିକ୍ ତାହାକୁ ନେବା ପାଇଁ ତଳକୁ ଆସୁଅଛୁ, କାରଣ ଏହି ତୃତୀୟ ପର୍ବର ସେହି ପ୍ରଥମ ଭାଗଟି ଏହାର ଶେଷ ଭାଗଟି ଆସନ୍ତା ଏହି ରବିବାର ଦିନ ନିମନ୍ତେ ବିଶ୍ରାମ ବାର ପାଇଁ ସେଦିନ ସହିତ ମିଶ୍ରିତ ହୁଏ। ବର୍ତ୍ତମାନ ଦେଖନ୍ତୁ, ସେ ଦୂତମାନଙ୍କର ତତ୍ତ୍ୱ ନ ନେଇ ବର୍ତ୍ତମାନ ସେ କିଏ ଅଟନ୍ତି, ଯାହା ବିଷୟରେ ସେ କହୁଅଛନ୍ତି, ଖ୍ରୀଷ୍ଟ। ଖ୍ରୀଷ୍ଟ କିଏ? ପରମେଶ୍ୱର, ପରମେଶ୍ୱରଙ୍କ ଲୋଗୋସ୍। ତେବେ ମୋତେ ଏହାକୁ ପୁନର୍ବାର ବ୍ୟାଖ୍ୟା କରିବାକୁ ଦିଅନ୍ତୁ, ଯେଣୁ ଆପଣ ସୁନିଶ୍ଚିତ ହୋଇଯିବେ। ପରମେଶ୍ୱର ତିନୋଟି ପରମେଶ୍ୱର ନୁହନ୍ତି, ପରମେଶ୍ୱରଙ୍କ ତ୍ରିତ୍ୱତା ଏକ ଅଟେ, ପିତା, ପୁତ୍ର, ପବିତ୍ର ଆତ୍ମା। ଏହାର ଅର୍ଥ ତାହା ନୁହେଁ ଯେ ତିନୋଟି ଭିନ୍ନ ପରମେଶ୍ୱର ଅଛନ୍ତି। ଯଦି ଏହା ହୁଏ ତାହେଲେ ଆମେମାନେ ପ୍ରତିମା ପୂଜକ ହୋଇଯିବା। ସେହି କାରଣରୁ ତ ଯିହୁଦୀମାନେ ବୁଝିପାରନ୍ତି ନାହିଁ, ଏହାକୁ ବାଇବଲରେ ସେହିପରି ଭାବରେ କେବେ ବି ଶିକ୍ଷା ଦିଆଯାଇ ନଥିଲା। ଏବେ ଏହା କ୍ୟାଥୋଲିକ ମଣ୍ଡଳୀରେ ଶିକ୍ଷା ଦିଆଯାଏ ସମ୍ପୂର୍ଣ୍ଣ ଭାବରେ, ଯେଉଁଠାରୁ କି ସେହି ତ୍ରିତ୍ୱ ବାପ୍ତିସ୍ମ ଆସିଅଛି। ଆଫ୍ରିକାରେ ସେମାନେ ଆପଣଙ୍କୁ ତିନି ଥର ମୁଖକୁ ଆଗକୁ କରି ବାପ୍ତିସ୍ମ ଦିଅନ୍ତି, ଥରେ ପିତା ପରମେଶ୍ୱରଙ୍କ ପାଇଁ, ଥରେ ପୁତ୍ର ପରମେଶ୍ୱରଙ୍କ ପାଇଁ, ଥରେ ପବିତ୍ର ଆତ୍ମା ପରମେଶ୍ୱରଙ୍କ ପାଇଁ। ତେବେ ତାହା ଏକ ତ୍ରୁଟି ଅଟେ, ତେବେ ବାଇବଲରେ ସେହିପରି କୌଣସି ଶିକ୍ଷା ଦିଆଯିବାର ବିଷୟ ନାହିଁ, ବୁଝିଲେ। ଏବଂ ବର୍ତ୍ତମାନ ତାହା ହିଁ ଅଟେ ଯାହା ସେମାନେ ଶିକ୍ଷା ଦେଇଥିଲେ। ଏହା ଲୁଥର ଦେଇ ଆସିଥିଲା, ଲୁଥରରୁ ବାହାରି ୱେସ୍ଲି ମଧ୍ୟକୁ ଗଲା, ଏବଂ ଏହିପରି ଭାବରେ ଯୁଗ ଯୁଗ ଧରି ଗଡି ଚାଲିଲା। ମାତ୍ର ଏହା କଦାପି ଏକ ବାଇବେଲର ଶିକ୍ଷା ନଥିଲା, ଏହା ତ ଆରମ୍ଭ ହେବା ସମୟଠାରୁ ହିଁ ସର୍ବଦା ଏକ ତ୍ରୁଟି ଥିଲା। ବର୍ତ୍ତମାନ ତେବେ ପରମେଶ୍ୱର ଆରମ୍ଭରେ ଥିଲେ, ଏହା ପୂର୍ବେ କି ସେଠାରେ କୌଣସି ଆଲୋକ ଥିଲା, ଏହା ପୂର୍ବେ କି ସେଠାରେ କୌଣସି ଏକ ପରମାଣୁ ଥିଲା, ଏହା ପୂର୍ବେ କି ସେଠାରେ କୌଣସି ଏକ ତାରା ଥିଲା, ଏହା ପୂର୍ବେ କି ସେଠାରେ କୌଣସି ଦୃଶ୍ୟମାନ ବିଷୟ ଥିଲା। ପରମେଶ୍ୱର ସମସ୍ତ ଶୂନ୍ୟକୁ ପୂରଣ କରିଥିଲେ, ଏବଂ ସେଥିରେ କେବଳ ଶୁଦ୍ଧତା ଥିଲା, ତାହା ବ୍ୟତୀତ ଆଉ କିଛି ନଥିଲା। ବିଶୁଦ୍ଧ ପ୍ରେମ, ବିଶୁଦ୍ଧ ପବିତ୍ରତା, ବିଶୁଦ୍ଧ ଧାର୍ମିକ, ଏହା ଆତ୍ମା ଥିଲା। ସେ ସମସ୍ତ ଅନନ୍ତତାରୁ ସମଗ୍ର ଶୂନ୍ୟକୁ ପୂରଣ କରିଥିଲେ, ଯେଉଁଠାରେ କି ଆମେ ତାହାକୁ ବୁଝିପାରିବା ନାହିଁ। ଏହା ସେହି ଯେକୌଣସି ବିଷୟଠାରୁ ଉର୍ଦ୍ଧ୍ୱରେ ଅଟେ ଯାହା ଆମେ କଳ୍ପନା କରିପାରିବା। ଯେପରିକି ସେହି ଚଷମା ଦେଇ ଆମେମାନେ ଏକଶହ ଏବଂ ସେହିପରି କିଛି ଲକ୍ଷ ଲକ୍ଷ ବର୍ଷର ଆଲୋକ ସ୍ଥାନକୁ ଦେଖିପାରିବା, ଏହା ବିଷୟରେ ଚିନ୍ତା କରନ୍ତୁ। ଏକଶହ ଲକ୍ଷ ବର୍ଷର ଆଲୋକ ସ୍ଥାନ ଏବଂ ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ 8,000 ମାଇଲ ଯାତ୍ରା କରିଥାଏ, ଏବଂ 100,000 ବର୍ଷର ଆଲୋକ ସ୍ଥାନ, ତେବେ କେବଳ ଚିନ୍ତା କରନ୍ତୁ ଯେ ତାହା କେତେ ଲକ୍ଷ ଲକ୍ଷ ମାଇଲ ହେବ। ଆପଣ ତ ଏପରିକି ତାହାକୁ ଗଣନା ସୁଦ୍ଧା କରିପାରିବେ ନାହିଁ। ଆପଣ କେବଳ କେତୋଟି 9 ସଂଖ୍ୟାର ଏକ ଧାଡ଼ିକୁ ନେଇ ଏହାକୁ ଜେଫରସନଭିଲର ଚାରିପାଖରେ ଚଲାଇ ପାରନ୍ତି, ଏବଂ ତଥାପି ଆପଣ ଏହାକୁ ମାଇଲ ମାଇଲରେ ଭାଙ୍ଗି ପାରନ୍ତି ନାହିଁ। ଏହା ବିଷୟରେ ଚିନ୍ତା କରନ୍ତୁ, ଏବଂ ଏହାର ବାହାରେ ସେଠାରେ ତଥାପି ତାରା ଏବଂ ଗ୍ରହ ରହିଛନ୍ତି, ଏବଂ ପରମେଶ୍ୱର ଏହା ପୂର୍ବେ କି ସେମାନଙ୍କ ମଧ୍ୟରୁ ଗୋଟିଏ ବି ଥିଲା, ସେ ଥିଲେ, ବୁଝିଲେ। ଏବଂ ବର୍ତ୍ତମାନ ସେହି ଲୋଗୋସ୍ ଯାହାକି ପରମେଶ୍ୱରଙ୍କ ଠାରୁ ବାହାରିଥିଲା, ଯାହାକି ସେହି ଲୋଗୋସ୍ ଥିଲା, ଏହା ସବୁ ଏକ ଶରୀର ଆକୃତିରେ ଗଠନ ହେବାକୁ ଆରମ୍ଭ କଲା, ଏବଂ ଏହି ଶରୀରର ଆକୃତିକୁ ପଣ୍ଡିତମାନଙ୍କର ଶିକ୍ଷାଦାନରେ ଲୋଗୋସ୍ ବୋଲି କୁହାଯାଏ। ସେହି ଲୋଗୋସ୍ ଯାହା ପରମେଶ୍ୱରଙ୍କ ଠାରୁ ବାହାରିଥିଲା, ଅନ୍ୟ ଶବ୍ଦରେ ଏହା ପାଇଁ ଏକ ଅଧିକ ଉତ୍ତମ ଶବ୍ଦ ହେଉଛି ଯାହାକୁ ଆମେ କହିଥାଉ ଏକ ଥିଓଫାନୀ। ଥିଓଫାନୀ ହେଉଛି ଏକ ମାନବ ଶରୀର ଯାହା ଗୌରବାନ୍ୱିତ କରାଯାଇଥାଏ। ଅବିକଳ ଠିକ୍ ସେହି ମାଂସ ଏବଂ ରକ୍ତ ସହିତ ନୁହେଁ, ଯେପରିକି ଏହା ତାର ଗୌରବାନ୍ୱିତ ପର୍ଯ୍ୟାୟରେ ରହିବ, ମାତ୍ର ଏହା ଏକ ମାନବ ଶରୀରର ଏକ ରୂପ ଅଟେ, ଯାହାକି ଭୋଜନ କରେ ନାହିଁ କିମ୍ବା ପାନ କରେ ନାହିଁ, ମାତ୍ର ଏହା ଏକ ଶରୀର ଅଟେ। ଏପରି ଏକ ଶରୀର ଯାହାକି ଆମକୁ ଅପେକ୍ଷା କରିଅଛି ଯେତେବେଳେ ଆମେ ଏହି ଗୋଟିକକୁ ପରିତ୍ୟାଗ କରିବା। ତେବେ ସେଠାରେ ଆମେମାନେ ସେହି ଶରୀର ମଧ୍ୟକୁ ପ୍ରବେଶ କରୁ, ଏବଂ ତାହା ସେହି ପ୍ରକାରର ଶରୀର ଥିଲା ଯାହାକି ପରମେଶ୍ୱର ଥିଲେ, କାରଣ ସେ କହିଥିଲେ, ଆସୁ ଆମେ ମନୁଷ୍ୟକୁ ନିଜ ପ୍ରତିମୂର୍ତ୍ତିରେ ଏବଂ ନିଜ ସାଦୃଶ୍ୟରେ ନିର୍ମାଣ କରିବା। ତେବେ ଯେତେବେଳେ ମଣିଷ ସେ ଶରୀରକୁ ଆସିଲା, ସେତେବେଳେ ସେ ସମସ୍ତ ମାଛ ଉପରେ ଏବଂ ପକ୍ଷୀ ଉପରେ ଏବଂ କ୍ଷେତ୍ରର ପଶୁଗଣ ଉପରେ ନିୟନ୍ତ୍ରଣ କରିପାରୁଥିଲା, ଏବଂ ତାପରେ ସେଠାରେ କୃଷିକର୍ମ କରିବା ନିମନ୍ତେ କୌଣସି ମନୁଷ୍ୟ ନଥିଲା। ଆଦି ପୁସ୍ତକ 2 ସେ ପୁରୁଷ ଏବଂ ସ୍ତ୍ରୀ ନିର୍ମାଣ କରିସାରିଥିଲେ, ମାତ୍ର ସେଠାରେ କୃଷିକର୍ମ କରିବା ନିମନ୍ତେ କୌଣସି ମନୁଷ୍ୟ ନଥିଲା। ତାପରେ ପରମେଶ୍ୱର ମନୁଷ୍ୟକୁ ପୃଥିବୀର ଧୂଳିରୁ ସୃଷ୍ଟି କରିଥିଲେ, ସେ ତାଙ୍କୁ ଏକ ଚିମ୍ପାଞ୍ଜି ପରି ହାତ ଦେଲେ, ସେ ତାଙ୍କୁ ଏକ ଭାଲୁ ପରି ପାଦ ଦେଲେ, ସେ ତାଙ୍କୁ ଦେଲେ, ସେ ତାଙ୍କୁ ପ୍ରତିମୂର୍ତ୍ତିରେ ନିର୍ମାଣ କଲେ, ଏବଂ ଏହି ପାର୍ଥିବ ଶରୀରଟି ସେହି ପଶୁ ଜୀବନର ପ୍ରତିଛବିରେ ଅଟେ, ଏବଂ ଏହା ସେହି ସମାନ ପ୍ରକାରର ପଦାର୍ଥରୁ ନିର୍ମିତ। ଆପଣଙ୍କର ଶରୀର ଠିକ୍ ସେହି ସମାନ ପଦାର୍ଥରୁ ନିର୍ମିତ ହୋଇଅଛି, ଯେଉଁ ପଦାର୍ଥରୁ ଏକ ଘୋଡ଼ା କିମ୍ବା ଏକ କୁକୁର କିମ୍ବା ସେହିପରି କିଛି ବିଷୟ ନିର୍ମାଣ ହୋଇଥାଏ। ଏହା କ୍ୟାଲସିୟମ ପୋଟାସ ପେଟ୍ରୋଲିୟମ କସ୍ମିକ ପ୍ରକାଶରୁ ନିର୍ମିତ ହୋଇଥାଏ ଆପଣ କେବଳ ନୁହନ୍ତି ସେହିଭଳି ସମସ୍ତ ମାଂସମୟ ଦେହ ସେହି ସମାନ ମାଂସମୟ ନୁହେଁ ଏହା ତ ଭିନ୍ନ ମାଂସମୟ ଶରୀର ଅଟେ କିନ୍ତୁ ଏହା ପୃଥିବୀର ଧୂଳିରୁ ନିର୍ମିତ ହୋଇଅଛି ଯେଉଁଥିରେ କି ଏହା ଆସିଥାଏ ମାତ୍ର ଏକ ପଶୁ ଏବଂ ଏକ ମନୁଷ୍ୟ ମଧ୍ୟରେ ପାର୍ଥକ୍ୟ ହେଉଛି ପରମେଶ୍ୱର ମନୁଷ୍ୟ ଭିତରେ ଏକ ପ୍ରାଣକୁ ରଖିଲେ ଏବଂ ସେ ଏହାକୁ ସେହି ପଶୁ ଭିତରେ ରଖିଲେ ନାହିଁ କାରଣ ସେହି ମନୁଷ୍ୟ ଭିତରେ ଥିବା ସେହି ପ୍ରାଣଟି ହିଁ ହେଉଛି ସେହି ଥିଓଫେନି ଓ ମୁଁ କେବେ ବି ଏହି ଶିକ୍ଷାକୁ ପହଞ୍ଚିବି ନାହିଁ ମାତ୍ର ମୋତେ ଏହା ନେବାକୁ ଅଛି ଦେଖନ୍ତୁ କଣ ଆପଣମାନଙ୍କର ମନେ ଅଛି କି ଯେତେବେଳେ ପିତର କାରାଗାରରେ ଥିଲେ ଏବଂ ପ୍ରଭୁଙ୍କର ଦୂତ ଆସି ଦ୍ୱାର ଗୁଡ଼ିକୁ ଫିଟାଇଥିଲେ ଅନ୍ୟ ଏକ ଦିନ ଆମେମାନେ ଏଠାରେ ସୁପର ମାର୍କେଟ ଦେଇ ଯାଉଥିଲୁ ଏବଂ ଆମ ସମ୍ମୁଖରେ ଦ୍ୱାର ଗୁଡ଼ିକ ଫିଟି ଯାଇଥିଲା ମୁଁ କହିଲି ଆପଣ ଜାଣନ୍ତି ତାହା ପ୍ରଥମେ ବାଇବେଲରେ ରହିଅଛି ବୁଝିଲେ ତେବେ ସେହି ଝୁଲୁଥିବା ସେ କବାଟଟି ନିଜେ ନିଜେ ଖୋଲିଥାଏ ଏବଂ ଯେତେବେଳେ ପିତର ଏହି ସୁରକ୍ଷା କର୍ମୀଙ୍କ ପାଖ ଦେଇ ଚାଲିକରି ବାହାରି ଆସିଲେ ସେମାନେ ତାଙ୍କ ପ୍ରତି ଅନ୍ଧ ଥିଲେ ସେ ଭିତର ସୁରକ୍ଷାକର୍ମୀ ବାହ୍ୟ ସୁରକ୍ଷାକର୍ମୀକୁ ଅତିକ୍ରମ କରି ବାହାର ପ୍ରାଙ୍ଗଣକୁ ଆସିଲେ କାନ୍ଥ ଦେଇ ବାହାରେ ରାସ୍ତା ମଧ୍ୟକୁ ଆସିଗଲେ ଏବଂ ସେମାନଙ୍କ ମଧ୍ୟରୁ କେହି ହେଲେ ଏହା ଜାଣିଲେ ନାହିଁ ଯେ ସେ କିଏ ଥିଲେ ଏବଂ କୌଣସି ଧ୍ୟାନ ଦେଲେ ନାହିଁ ସେମାନେ ଭାବିଲେ ଯେ ସେ ଅନ୍ୟ କୌଣସି ଆରକ୍ଷୀ କିମ୍ବା ସେହିପରି କିଛି ହୋଇଥିବେ ସେମାନେ ସେ ଠିକ୍ ସେହି ବାଟ ଦେଇ ଗଲେ ଏବଂ କବାଟଟି ନିଜେ ନିଜେ ଖୋଲିଗଲା ଯେତେବେଳେ ସେ ବାହାରକୁ ଗଲେ ଏହା ପଛରୁ ବନ୍ଦ ହୋଇଗଲା ଏବଂ ଯେତେବେଳେ ସେ ସେଠାରେ ବାହାରେ ପହଞ୍ଚିଲେ ସେ ଭାବିଲେ ଯେ ସେ ଏକ ସ୍ୱପ୍ନ ଦେଖୁଛନ୍ତି ଏବଂ ସେ ଜନ୍ ମାଙ୍କ ଘରକୁ ଗଲେ ଯେଉଁଠାରେ ସେମାନଙ୍କର ଏକ ପ୍ରାର୍ଥନା ସଭା ଚାଲିଥିଲା ଏବଂ ସେ ଆଘାତ କଲେ ଆପଣମାନଙ୍କ ମଧ୍ୟରେ ରହିବାକୁ ଓ ସେ ଗୌରବମୟ ଅଟନ୍ତି ସେ ଅଦ୍ଭୁତ ଅଟନ୍ତି ବର୍ତ୍ତମାନ ଓ ସେ ଜଣେ ଦୂତ ରୂପରେ ସୃଷ୍ଟି ହୋଇନଥିଲେ ଅବ୍ରାହ୍ମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନିଅନ୍ତି ପରମେଶ୍ୱର ଅବ୍ରାହ୍ମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନେଲେ ବର୍ତ୍ତମାନ ଯଦି ଆମ ପାଖରେ ସମୟ ଅଛି ଯେ ଆମେମାନେ ଫେରିଯିବା ଓ ଦେଖିବା ଯେ ସେ ଏହାକୁ ନିୟମରେ କିପରି କରିଥିଲେ ଆପଣ ମୋତେ ଏହା ଉପରେ ଅନେକ ଥର ପ୍ରଚାର କରିଥିବା ଶୁଣିଛନ୍ତି ଯେ ସେ କିପରି ସେହି ପଶୁମାନଙ୍କୁ ନେଇ ତାକୁ ଖଣ୍ଡ ଖଣ୍ଡ କରି ରଖିଥିଲେ ଏବଂ ଘୁଘୁଖାଫ୍ତା ଏବଂ କପୋତକୁ ତାହା ମଧ୍ୟରେ ରଖିଥିଲେ ତାପରେ ସେ ଅନାଇଲେ ଏବଂ ଏକ ଅଳ୍ପ ଟିକିଏ ଧୂମ କଳା ଭୟ ମୃତ୍ୟୁକୁ ଦେଖିଥିଲେ ତାପରେ ଏକ ଧୂମ ଉଠୁଥିବା ଅଗ୍ନିମୟ ଭାଟି ନରକକୁ ମାତ୍ର ତା ବାହାରେ ଏକ ଛୋଟ ଶୁଭ୍ର ପ୍ରକାଶ ଗମନ କରିଥିଲା ଏବଂ ସେହି ଛୋଟ ଧଳା ପ୍ରକାଶଟି ସେ କଟା ହୋଇଥିବା ବଳିଦାନର ପ୍ରତ୍ୟେକ ଖଣ୍ଡ ମଧ୍ୟ ଦେଇଗଲା ଯାହାକି ଏହା ଦର୍ଶାଉଥିଲା ଯେ ସେ କଣ କରିବେ ଏବଂ ଯେତେବେଳେ ସେ ତାହା କଲେ ସେ ଏକ ଶପଥ କଲେ ଏବଂ ସେ ଏକ ନିୟମକୁ ଲେଖିଲେ ଯାହାକି ଏହା ଦର୍ଶାଉଥିଲା ଯେ ସେ କଣ କରିବେ ଏବଂ ସେ ଯୀଶୁଖ୍ରୀଷ୍ଟ ପୃଥିବୀକୁ ଆସିଲେ ପରମେଶ୍ୱର ଇମ୍ମାନୁଏଲ ପରମେଶ୍ୱର ଶରୀରରେ ଏବଂ କାଲବରୀରେ ସେ ବିଭକ୍ତ କରାଗଲେ ଏବଂ ତାହାଙ୍କର ଆତ୍ମା ମଣ୍ଡଳୀକୁ ଫେରିଆସିଲା ଏବଂ ତାହାଙ୍କ ଶରୀର ଉପରକୁ ଉନ୍ନୀତ କରାଯାଇ ପରମେଶ୍ୱରଙ୍କ ସିଂହାସନରେ ଉପବେଶନ କରାଗଲା ପରମେଶ୍ୱରଙ୍କ ସିଂହାସନ ସେହି ଜଣକା ଯିଏକି ସେ ସିଂହାସନରେ ଅଛନ୍ତି ସେ ହେଉଛନ୍ତି ବିଚାରକର୍ତ୍ତା ଆମେମାନେ ତାହା ଜାଣୁ ତେବେ ବିଚାର କେଉଁଠାରେ ଅଛି ପିତା ଦାନ କରିଅଛନ୍ତି ସେ କୌଣସି ମନୁଷ୍ୟର ବିଚାର କରନ୍ତି ନାହିଁ ମାତ୍ର ପିତା ସମସ୍ତ ବିଚାରକୁ ପୁତ୍ରଙ୍କଠାରେ ନ୍ୟସ୍ତ କରିଦେଇଛନ୍ତି ତେଣୁ ସେ ଅଛନ୍ତି ଏବଂ ତାହାଙ୍କର ଜୀବନ ହେଉଛି ମହାଯାଜକ ଯିଏକି ସେଠାରେ ଆମମାନଙ୍କର ସ୍ୱୀକାରୋକ୍ତିକୁ ନିବେଦନ କରିବା ପାଇଁ ସେଠାରେ ଏକ ବଳିଦାନ ସ୍ୱରୂପେ ତାହାଙ୍କର ନିଜ ଶରୀର ସହିତ ଉପବେଶନ କରିଛନ୍ତି ଆମେନ୍ ଭାଇ ତାହା ଆପଣଙ୍କ ଭିତରେ କିଛି ଗୋଟାଏ କରିଥାଏ ଧ୍ୟାନ ଦିଅନ୍ତୁ ସେ ଅବ୍ରାହ୍ମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନେଲେ ସେ ଜଣେ ମନୁଷ୍ୟ ହୋଇଗଲେ ପରମେଶ୍ୱର ଆମମାନଙ୍କୁ ମୁକ୍ତ କରିବା ପାଇଁ ଆମମାନଙ୍କ ମଧ୍ୟରେ ମାଂସମୟ ଶରୀର ଧାରଣ କଲେ ଅନ୍ୟ ଅର୍ଥରେ ପରମେଶ୍ୱର ପାପ ହୋଇଗଲେ ଯେପରିକି ଆମେ ପାପୀମାନେ ତାହାଙ୍କର ଅଂଶୀଦାର ହୋଇପାରିବା ଏବଂ ଯେତେବେଳେ ଆମେ ତାହାଙ୍କର ଅଂଶୀଦାର ହେଉ ଆମେମାନେ ତାହାଙ୍କର ଅଂଶ ଗ୍ରହଣ କରୁ ଆମେମାନେ ତ ସମୟ ସ୍ଥାନ ବନ୍ଧିତ 3:10 ଲୋକ ଥିଲୁ ଏବଂ ପରମେଶ୍ୱର ତଳକୁ ଓହ୍ଲାଇ ଆସି ତାଙ୍କ ନିରୂପିତ ସମୟ ପାଇଁ ଆମମାନଙ୍କ ମଧ୍ୟରୁ ଜଣେ 3:10 ହୋଇଗଲେ ଯେପରିକି ଆମେମାନେ ତାହାଙ୍କର ଅନନ୍ତ ଜୀବନର ଅଂଶୀଦାର ହୋଇପାରିବା ଏବଂ ଯେତେବେଳେ ଆମେମାନେ ନୂତନ ଜନ୍ମ ପାଇଥାଉ ଆମେମାନେ ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ହୋଇଯାଉ ଏବଂ ଅନନ୍ତ ଜୀବନ ପାଇଥାଉ ଏବଂ କଦାପି ବିନଷ୍ଟ ହେବୁ ନାହିଁ ଓ କି ଏକ ଆଶିଷିତ ତ୍ରାଣକର୍ତ୍ତା ଓ ଏହାକୁ ଲେଖିବାର କୌଣସି ଉପାୟ ହିଁ ନାହିଁ ଏହାକୁ ବ୍ୟାଖ୍ୟା କରିବାର କୌଣସି ଉପାୟ ନାହିଁ ଏହା ତ ବ୍ୟାଖ୍ୟା କରାଯିବାର ଉର୍ଦ୍ଧ୍ୱରେ ଅଟେ କେହି ହେଲେ ଏହାକୁ ବ୍ୟାଖ୍ୟା କରିପାରନ୍ତି ନାହିଁ ଯେ ତାହା କେତେ ମହାନ ଅଟେ ତୁମେ କେତେ ମହାନ ତୁମେ କେତେ ମହାନ ଠିକ ଅଟେ ଅତଏବ ସମସ୍ତ ବିଷୟରେ ଆପଣ ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା ତା ବିଷୟରେ ଚିନ୍ତା କରନ୍ତୁ ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ପରମେଶ୍ୱରଙ୍କ ସେବା ସମ୍ବନ୍ଧରେ ଏହାକୁ ଶୁଣନ୍ତୁ। ଜଣେ ଦୟାଳୁ ଏବଂ ବିଶ୍ୱସ୍ତ ମହାଯାଜକ ହୁଅନ୍ତି ପ୍ରାୟଶ୍ଚିତ କରିବା ନିମନ୍ତେ। ତେବେ ପରମେଶ୍ୱରଙ୍କୁ ନ୍ୟାୟ ଜାଣି ଅନ୍ୟାୟ ହେବାକୁ ପଡିଲା, ଯେଣୁ ଏହା ଅନୁଭବ କରିପାରିବେ ଯେ ଜଣେ ପାପୀ ହେବା କଣ ଅଟେ। ଯେପରିକି ପ୍ରାୟଶ୍ଚିତ ମାଧ୍ୟମରେ ପୁନର୍ମିଳନ କରିବାକୁ ଯାଆନ୍ତି ଏବଂ ଲୋକମାନଙ୍କ ପ୍ରତି ଦୟା କରନ୍ତି। ପରବର୍ତ୍ତୀ ପଦ ଏଠାରେ ଏହାକୁ ଶୁଣନ୍ତୁ। କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରମେଶ୍ୱର ଆତ୍ମାରେ ଦୁଃଖ ଭୋଗ କରିପାରିବେ ନାହିଁ। ତାହାଙ୍କୁ ତ ମାଂସମୟ ଦେହ ଧାରଣ କରିବାକୁ ପଡିଲା, ଯେପରିକି ଅସୁସ୍ଥତାର ଯନ୍ତ୍ରଣାକୁ ଅନୁଭବ କରିପାରନ୍ତି, ଲୋଭର ପରୀକ୍ଷାକୁ ଅନୁଭବ କରିପାରନ୍ତି, ଅଭାବର ପ୍ରଲୋଭନକୁ ଅନୁଭବ କରିପାରନ୍ତି, ଭୋକର ପ୍ରଲୋଭନ ଅନୁଭବ କରିପାରନ୍ତି, ମୃତ୍ୟୁର ଶକ୍ତିକୁ ଅନୁଭବ କରିପାରନ୍ତି। ଯେପରିକି ସେ ସେହି ମହାନ ଆତ୍ମା ଯିହୋବାଙ୍କ ଉପସ୍ଥିତିରେ ଛିଡ଼ା ହେବା ପାଇଁ ନିଜ ଉପରେ ଗ୍ରହଣ କରିପାରନ୍ତି, ସେହି ଆତ୍ମାଙ୍କ ଉପସ୍ଥିତିରେ, ମନୁଷ୍ୟର ଉପସ୍ଥିତିରେ ନୁହେଁ। ସେହି ଆତ୍ମା ଯେପରିକି ଏହି ଜୀବନ ନିମନ୍ତେ ମଧ୍ୟସ୍ଥି କରିପାରିବ ଏବଂ ଯୀଶୁ ଆମ ନିମନ୍ତେ ମଧ୍ୟସ୍ଥି କରିବା ପାଇଁ ତାହା ଗ୍ରହଣ କଲେ, କାରଣ ସେ ଜାଣନ୍ତି ଯେ ଏହା କିପରି ଅନୁଭବ ହୁଏ। ଯେତେବେଳେ ଆପଣ ଅସୁସ୍ଥ ହୁଅନ୍ତି ସେ ଜାଣନ୍ତି ଯେ ଆପଣ କିପରି ଅନୁଭବ କରନ୍ତି। ଯେତେବେଳେ ଆପଣ ପ୍ରଲୋଭିତ ହୁଅନ୍ତି ସେ ଜାଣନ୍ତି ଯେ ଆପଣ କିପରି ଅନୁଭବ କରନ୍ତି। ତେବେ କଣ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି କି ଯେତେବେଳେ ଆମେମାନେ ଜଣେ ରାଷ୍ଟ୍ରପତିଙ୍କୁ ମତଦାନ କରିଥାଉ, ପ୍ରତ୍ୟେକ କୃଷକ ଏପରି ଜଣେ ରାଷ୍ଟ୍ରପତିଙ୍କୁ ମତଦାନ କରିବେ ଯିଏକି ଜଣେ କୃଷକ ହୋଇଥିବେ, କାରଣ ସେ ସେହି କୃଷକ ଜୀବନର କଠିନ ଅଂଶକୁ ଜାଣନ୍ତି। ବୁଝିଲେ, ସେ ଏପରି କୌଣସି ଲୋକକୁ ଚାହିଁବେ ଯିଏକି ବୁଝୁଥିବ। ଏବଂ ଏହା ପୂର୍ବେ କି ପରମେଶ୍ୱର କେବେ ବୁଝିପାରନ୍ତି, ନିଜେ ସେହି ମହାନ ପବିତ୍ରତା ହୋଇ ସେ ମନୁଷ୍ୟକୁ ନିନ୍ଦା କରିବା ପରେ ସେ ତା କିପରି ବା ବୁଝିପାରିବେ। ଆପଣା ପବିତ୍ରତା ଦ୍ୱାରା ସେ ମନୁଷ୍ୟକୁ ନିନ୍ଦା କରିଥିଲେ ଏବଂ ଏକମାତ୍ର ଉପାୟ ଯେ ସେ କଦାଚ ଜାଣିବେ ଯେ ମନୁଷ୍ୟକୁ କିପରି ଧାର୍ମିକ କରିବାକୁ ଅଛି, ସେ ନିଜେ ଏକ ମନୁଷ୍ୟ ହୋଇଯାଆନ୍ତି। ଏବଂ ପରମେଶ୍ୱର ସେହି କୁମାରୀ କନ୍ୟାକୁ ଛାୟା କଲେ ଏବଂ ସେ ଏକ ଶରୀରକୁ ଜନ୍ମ ଦେଲା, କୌଣସି ଜିହୁଦୀ ରକ୍ତ ନୁହେଁ, କୌଣସି ବିଜାତି ରକ୍ତ ନୁହେଁ, ମାତ୍ର ତାହାଙ୍କ ନିଜର ରକ୍ତ, ପରମେଶ୍ୱରଙ୍କ ସୃଷ୍ଟ ରକ୍ତ। ଆଦୌ କୌଣସି ଯୌନ ସମ୍ପର୍କ ନାହିଁ, ଏଥିରେ ଆଦୌ କିଛି ନୁହେଁ, କୌଣସି ଯୌନ ଇଚ୍ଛା ନାହିଁ। ଏବଂ ଏହି ରକ୍ତ କୋଷିକା ଏହି ସ୍ତ୍ରୀ ଲୋକର ଗର୍ଭରେ ସୃଷ୍ଟି ହୋଇ ସେହି ପୁତ୍ରଙ୍କୁ ଜନ୍ମ ଦେଲା। ଏବଂ ଯେତେବେଳେ ସେ ଡୁବକ ଯୌହନଙ୍କ ଦ୍ୱାରା ବାପ୍ତିଜିତ କରାଗଲେ, ଯୌହନ କହିଲେ, ମୁଁ ପରମେଶ୍ୱରଙ୍କ ଆତ୍ମାକୁ ଏକ କପୋତ ପରି ତଳକୁ ଓହ୍ଲାଇ ଆସି ତାହାଙ୍କ ଉପରେ ଅଧିଷ୍ଠାନ କରୁଥିବାର ଦେଖିବା ବିଷୟରେ ସାକ୍ଷ୍ୟ ଦିଏ। କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଯୀଶୁ କହିପାରିଥିଲେ ଯେ ସ୍ୱର୍ଗ ଓ ପୃଥିବୀର ସମସ୍ତ ଶକ୍ତି ମୋ ହସ୍ତରେ ପ୍ରଦତ୍ତ ଅଟେ। ପରମେଶ୍ୱର ଏବଂ ମନୁଷ୍ୟ ଏକ ହୋଇଯାଇଥିଲେ, ସ୍ୱର୍ଗ ଓ ପୃଥିବୀ ପରସ୍ପରକୁ ଆଲିଙ୍ଗନ କଲେ, ଏବଂ ସେହି ଜଣକା ଥିଲେ ଯିଏକି ଆମର ପାପ ପାଇଁ ପ୍ରାୟଶ୍ଚିତ କରିପାରନ୍ତି। ସେହି କାରଣରୁ ହିଁ ତାହାଙ୍କ ନାମରେ ଆରୋଗ୍ୟତା ସାଧନ କରାଯାଏ। ସେ ଆପଣଙ୍କର ଯନ୍ତ୍ରଣା ଜାଣନ୍ତି। କଣ ଆପଣ କେବେ ଏହି ଛୋଟ ପୁରୁଣା ଗୀତକୁ ଶୁଣିଛନ୍ତି କି? ତାହା ଠିକ, ସେ ଜାଣନ୍ତି। ତାହା ହିଁ ସବୁକିଛି ଯାହା ସେ ମାଗନ୍ତି, ଏହାକୁ କେବଳ ସେଠାରେ ଛାଡି ଦିଅ। କାହିଁକି ସେ ଆମର ମହାଯାଜକ ଏଠାରେ ଛିଡ଼ା ହୋଇଛନ୍ତି, ଯିଏକି ଏହା ଜାଣନ୍ତି ଯେ ଆପଣ କିପରି ଅନୁଭବ କରନ୍ତି, ଏବଂ ସେ ଜାଣନ୍ତି ଯେ ଆପଣଙ୍କୁ କିପରି ଭାବରେ ଅନୁଗ୍ରହ ସହିତ ପୁନର୍ମିଳନ କରାଇବାକୁ ଅଛି ଏବଂ ଆପଣଙ୍କୁ କିପରି ଭାବରେ ଉତ୍ତମ ସ୍ୱାସ୍ଥ୍ୟକୁ ଫେରାଇ ଆଣିବାକୁ ଅଛି। ସେ ଏହା ବିଷୟରେ ସବୁକିଛି ଜାଣନ୍ତି। ସେ ଦୁଃଖ ଭୋଗ କରିଥିଲେ ଯେତେବେଳେ ଆପଣଙ୍କ ପାଖରେ ନିଜର ମୁଣ୍ଡ ରଖିବାର କୌଣସି ସ୍ଥାନ ନଥିଲା, ତାହାଙ୍କ ପାଖରେ ମଧ୍ୟ ସେହି ସମାନ ବିଷୟ ରହିଥିଲା। ଯେତେବେଳେ ଆପଣଙ୍କ ପାଖରେ କେବଳ ଗୋଟିଏ ହଳ ପୋଷାକ ରହିଥିଲା, ତାହାଙ୍କ ପାଖରେ ମଧ୍ୟ ସେହି ସମାନ ବିଷୟ ରହିଥିଲା। ଯେତେବେଳେ ଆପଣଙ୍କୁ ଥଟ୍ଟା ପରିହାସ କରାଗଲା, ତାଡ଼ନା କରାଗଲା, ତାହାଙ୍କର ମଧ୍ୟ ସେ ସମାନ ବିଷୟ ହୋଇଥିଲା। ତେବେ ସେ ଶେଷ ପଦକୁ ଧ୍ୟାନ ସହକାରେ ଶୁଣନ୍ତୁ, ଠିକ ଅଛି? ପରୀକ୍ଷିତ ହେଉଥିବା ଲୋକମାନଙ୍କୁ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି କି? ବା ଅନ୍ୟ ଶବ୍ଦରେ, ସେ ସେହି ଲୋକମାନଙ୍କୁ ସୁରକ୍ଷିତ କରିବାକୁ, ସେ ଲୋକମାନଙ୍କୁ ସାହାଯ୍ୟ କରିବାକୁ, ସେମାନଙ୍କୁ ଏପରି କରିବାରେ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସକ୍ଷମ ଅଟନ୍ତି, କାରଣ ପରମେଶ୍ୱର ନିଜେ ମନୁଷ୍ୟ ହୋଇଯାଇଥିଲେ ଯେପରିକି ଏହାକୁ ଅନୁଭବ କରିପାରନ୍ତି। କଣ ଆପଣମାନଙ୍କର ସେହି ଅନ୍ୟ ରାତି ବିଷୟରେ ମନେ ଅଛି କି? କଣ ଆମେ ତାହା ଉପରେ ଶିକ୍ଷା ଦେଇନଥିଲୁ କିପରି ଯେ ପରମେଶ୍ୱରଙ୍କୁ କରିବାକୁ ପଡିଥିଲା? ମୃତ୍ୟୁର ସେଥିରେ ଏକ ନାହୁଡ ଥିଲା, ସେଥିରେ ଏକ ଭୟ ଥିଲା। ସେମାନଙ୍କର ଯାବଜ୍ଜୀବନ ସେମାନେ ଏହି ମୃତ୍ୟୁର ଦାସତ୍ୱର ବନ୍ଧନରେ ଥିଲେ, ଏବଂ ତାପରେ ଯୀଶୁ ଆସିଲେ ଯେପରିକି ସେ ମୃତ୍ୟୁଠାରୁ ସେହି ନାହୁଡକୁ ବାହାର କରିଦିଅନ୍ତି। ଏବଂ ଯେତେବେଳେ ସେ ପର୍ବତ ଉପରକୁ ଯାଉଥିଲେ, କଣ ଆପଣମାନଙ୍କର ମନେ ଅଛି ଯେ ଆମେମାନେ ଏହାକୁ କିପରି ଚିତ୍ରିତ କରିଥିଲୁ? ତାହାଙ୍କ ଅଙ୍ଗରଖାରେ ଛୋଟ ଛୋଟ ଲାଲ ବିନ୍ଦୁ, ଅଳ୍ପ ସମୟ ପରେ ତାହା ସବୁ ମିଶି ଗୋଟିଏ ବଡ ବିନ୍ଦୁ ହୋଇଗଲା, ଏବଂ ତାହାଙ୍କ ଚାରିପାଖରେ ରକ୍ତ ବିଞ୍ଚି ହୋଇଯାଇଥିଲା। ତାହାଙ୍କର ଛୋଟ ଦୁର୍ବଳ ଶରୀର ସେ ଆଉ ଆଗକୁ ଯାଇପାରିନଥିଲେ ଏବଂ ସେ ତଳେ ପଡ଼ିଗଲେ। କୁରୁଣୀୟ ସିମୋନ, ସେହି ଅଶ୍ୱେତ ବ୍ୟକ୍ତି ତାହାଙ୍କୁ ପାହାଡ ଉପରକୁ କୃଷ ବହନ କରିବାରେ ସାହାଯ୍ୟ କରିଥିଲା, ଏବଂ ଯେତେବେଳେ ସେମାନେ ତାହାଙ୍କୁ କୃଷରେ କଣ୍ଟାବିଦ୍ଧ କଲେ ଏବଂ ସେ ଜଳ ପାଇଁ ଚିତ୍କାର କରିଥିଲେ, ରକ୍ତସ୍ରାବ କରୁଥିବା ଯେକୌଣସି ବ୍ୟକ୍ତି ଜଳ ଆବଶ୍ୟକ କରନ୍ତି। କଣ ଆପଣମାନଙ୍କର ତାହା ମନେ ଅଛି କି? ଯେତେବେଳେ ମୁଁ ଅନ୍ୟ ରାତିରେ ସେହି ବିଷୟ ଉପରେ ପ୍ରଚାର କରିଥିଲି, ସେହି ହରିଣୀ ଯେପରି ଜଳଧାରା ପାଇଁ ଧକାଏ, ଠିକ୍ ସେହିପରି ମୋ ପ୍ରାଣ ତୁମ ପାଇଁ ଧକାଏ ହେ ପରମେଶ୍ୱର। ଯଦି ସେହି ହରିଣଟି କ୍ଷତବିକ୍ଷତ ଏବଂ ଜୀବିତ ଥାଏ, ରକ୍ତସ୍ରାବ ହେଉଥାଏ, ତାହେଲେ ତାକୁ ତ ଜଳଧାରା ନିକଟକୁ ଯିବାକୁ ହିଁ ପଡିବ, ନହେଲେ ସେ ମରିଯିବ। ଯେତେବେଳେ ମୋତେ 14 ବର୍ଷ ବୟସ ହୋଇଥିଲା, ସେତେବେଳେ ମୋତେ କ୍ଷେତରେ ଗୁଳି ବାଜି ଯାଇଥିଲା ଏବଂ ମୁଁ ସେଠାରେ ପଡି ରହିଥିଲି। ମୋର ଗୋଡ ଗୁଡିକ 12 ଗେଜ୍ ଶଟଗନ୍ ବନ୍ଧୁକରୁ ଏକ ମାଂସମୟ ପାଉରୁଟି ହାମ୍ବର୍ଗର ପରି ଫାଟି ମୋ ଉପରେ ବିଞ୍ଚି ହୋଇଯାଇଥିଲା, ଏବଂ ମୁଁ ପାଣି ପାଇଁ ଚିତ୍କାର କରିଥିଲି, ଓ ମୋତେ ପିଇବାକୁ ଦିଅ। ମୁଁ ଅଚେତ ହୋଇଯାଉଥିଲି, ମୋର ଉଠ ଗୁଡିକ ନିସ୍ତେଜ ହୋଇଯାଉଥିଲା। ମୋର ବନ୍ଧୁ ଏକ ପୁରୁଣା ପୁଷ୍କରିଣୀକୁ ଦୌଡ଼ିଗଲେ, ସେଥିରେ ସମସ୍ତ ପ୍ରକାର ଛୋଟ ଛୋଟ ପୋକ ମାଛି କୀଟ ରହିଥିବା ଜଳାଶୟ ଥିଲା। ମୋର କିଛି ଧ୍ୟାନ ନଥିଲା ଯେ ତାହା କଣ ଥିଲା, ଏବଂ ସେ ଏହାକୁ ପାଣିରେ ପରିପୂର୍ଣ୍ଣ କରି ଆଣିଲେ ଏବଂ ମୁଁ ମୋ ପାଟି ମିଲା ରଖିଥିଲି, ଏବଂ ସେ ତା ଟୋପିକୁ ସେହିପରି ଭାବରେ ମୋ ପାଟିରେ ଚିପୁଡ଼ି ଦେଇଥିଲେ। ହଁ, ମୋତେ ତ ପାଣି ପିଇବାକୁ ହିଁ ଥିଲା। ସେ ରକ୍ତସ୍ରାବ କରୁଥିଲେ, ସେ କହିଲେ ମୋତେ ପାନ କରିବାକୁ ଦିଅ, ଏବଂ ସେମାନେ ତାଙ୍କୁ ଏକ ସ୍ପଞ୍ଜରେ ଅମ୍ଳରସ ଦେଇଥିଲେ ଏବଂ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ମନା କରିଦେଇଥିଲେ। ସେ ପରମେଶ୍ୱରଙ୍କ ମେଷାବକ ଆମ ସ୍ଥାନରେ ମୃତ୍ୟୁବରଣ କରୁଥିଲେ, ଯେପରିକି ମନୁଷ୍ୟ ସହିତ ପୁନର୍ମିଳନ କରାଯାଏ। ଏହା କଣ ଥିଲା? ସ୍ୱର୍ଗର ପରମେଶ୍ୱର। ବିଲି ସଣ୍ଡେ ଥରେ କହିଥିଲେ ଯେ ପ୍ରତ୍ୟେକ ବୁଦାରେ ସ୍ୱର୍ଗଦୂତମାନେ ବସି ରହିଥିଲେ ଓ କହୁଥିଲେ, କେବଳ ନିଜର ହାତକୁ ଟାଣି ନିଜ ଆଙ୍ଗୁଳିରେ ଇସାରା କରିଦିଅ, ଆମେମାନେ ତ ସମ୍ପୂର୍ଣ୍ଣ ପରିସ୍ଥିତିକୁ ବଦଳାଇ ଦେବୁ। ଧାର୍ମିକ ଉନ୍ମାଦକାରୀମାନଙ୍କର ସେ ଦାମ୍ଭିକ ସମୂହ, କୌଣସି ଡିଡି PhD ଉପାଧି ପ୍ରାପ୍ତ ବଡ଼ ଶିକ୍ଷିତ ପଣ୍ଡିତମାନେ ତାହାଙ୍କ ପାଖ ଦେଇ ଚାଲିଗଲେ ଓ କହିଲେ, ତେବେ ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର, ତୁମେ ଅନ୍ୟମାନଙ୍କୁ ରକ୍ଷା କରିଛ, ତୁମେ ନିଜକୁ ରକ୍ଷା କରିପାରୁନାହଁ, କୃଷରୁ ଓହ୍ଲାଇ ଆସ ଏବଂ ଆମେ ତୁମକୁ ବିଶ୍ୱାସ କରିବୁ। ସେମାନେ ଜାଣିନଥିଲେ ଯେ ସେମାନେ ତାହାଙ୍କୁ ପ୍ରଶଂସାର କୃତାଞ୍ଜଳି ଅର୍ପଣ କରୁଛନ୍ତି। ସେ ନିଜକୁ ରକ୍ଷା କରିପାରିଥାନ୍ତି, କିନ୍ତୁ ଯଦି ସେ ନିଜକୁ ରକ୍ଷା କରିଥାନ୍ତେ, ତେବେ ଅନ୍ୟମାନଙ୍କୁ ସେ ରକ୍ଷା କରିପାରିନଥାନ୍ତି। ତେଣୁକରି ସେ ଆପଣାକୁ ବଳିଦାନ କରିଦେଲେ, ତାହାଙ୍କର ନାମ ଧନ୍ୟ ହେଉ। ସେ ଆପଣାକୁ ବଳିଦାନ କରିଦେଲେ ଯେପରିକି ମୁଁ ଉଦ୍ଧାର କରାଯାଇପାରିବି ଏବଂ ଆପଣ ଉଦ୍ଧାର କରାଯାଇପାରିବେ। ଓହ, କି ଅତୁଳନୀୟ ପ୍ରେମ! ତାହାଙ୍କୁ ଅସୁସ୍ଥ ହେବାର କୌଣସି ପ୍ରୟୋଜନ ନଥିଲା, ସେହି ମୂଲ୍ୟବାନ କୁମାରୀ ଜନ୍ମିତ ଶରୀରକୁ ଅସୁସ୍ଥ ହେବାର କୌଣସି ଦରକାର ନଥିଲା, ମାତ୍ର ସେ ଅସୁସ୍ଥ ହେଲେ ଯେପରିକି ସେ ମୋ ପାଇଁ ସେତେବେଳେ ମଧ୍ୟସ୍ଥି କାର୍ଯ୍ୟ କରିପାରିବେ ଯେତେବେଳେ ମୁଁ ଅସୁସ୍ଥ ହେବି। ତାହାଙ୍କୁ କ୍ଲାନ୍ତ ହେବାର କୌଣସି ପ୍ରୟୋଜନ ନଥିଲା, ମାତ୍ର ସେ କ୍ଲାନ୍ତ ହୋଇଥିଲେ। ମୁଁ ଥରେ ଏହା ଉପରେ ଗୋଟିଏ ଇତିହାସ ପଢ଼ିଥିଲି, ମୁଁ ଜାଣିନାହିଁ ଯେ ଏହା ପ୍ରାମାଣିକ ଅଟେ କି ନୁହେଁ। ଯେତେବେଳେ ସେ ସେଠାରେ 9 ନଗରରେ ସେହି ବାଳକକୁ ମୃତ୍ୟୁରୁ ପୁନରୁତ୍ଥିତ କଲେ, ସେତେବେଳେ ସେ ଗୋଟିଏ ପଥର ଉପରେ ବସିପଡ଼ି ମୁଣ୍ଡ ବ୍ୟଥାର କ୍ରନ୍ଦନ କରିଥିଲେ, କାରଣ ତାହାଙ୍କୁ ଆମର ଅସୁସ୍ଥତାକୁ ସହିବାକୁ ପଡ଼ିଥିଲା, ତାହାଙ୍କୁ ଆମର ପାପକୁ ସହିବାକୁ ପଡ଼ିଥିଲା, ଏବଂ ସେଠାରେ ସେ ମୃତ୍ୟୁବରଣ କଲେ ଏବଂ କାଲବରୀଠାରେ। ଯେତେବେଳେ ସେହି ପୁରୁଣା ମହୁମାଛି ଏବଂ ମୃତ୍ୟୁ ଥରେ ତାର ନାହୁଡକୁ ଭିତରେ ପୁରାଇ ଦେଇଥିଲା, କେହି ବି ଜାଣନ୍ତି ଯେତେବେଳେ ଏକ ମହୁମାଛି ତାର ନାହୁଡକୁ ଭିତରେ ପୁରାଇ ଦିଏ, ଏହା ଆଉ ଦଂଶନ କରିପାରେ ନାହିଁ। ଯେତେବେଳେ ସେହି ମହୁମାଛି ଉଡ଼ିଥାଏ କିମ୍ବା କୌଣସି କୀଟ ଯିଏକି ଦଂଶନ କରିଥାଏ, ଯେତେବେଳେ ସେ ନିଜର ନାହୁଡକୁ ଭିତରେ ପୁରାଇ ଦିଏ, ତାପରେ ସେ ନାହୁଡକୁ ବାହାର କରେ, ସେ ଏବେ ସୁଦ୍ଧା ଏକ ମହୁମାଛି ହିଁ ଅଟେ, ମାତ୍ର ତାହା ପାଖରେ କୌଣସି ନାହୁଡ ନାହିଁ। ଯାହା କିଛି ସେ କରିପାରେ, ସେ କେବଳ ଗୁଜବ କରିପାରେ ଏବଂ ବହୁତ ଶବ୍ଦ କରିପାରେ, ତାହା ହିଁ କେବଳ ମାତ୍ର ବିଷୟ ଅଟେ ଯାହାକି ମୃତ୍ୟୁ ସେହି ବିଶ୍ୱାସୀ ପ୍ରତି କରିପାରେ, ତାହା ହେଉଛି ବହୁତ ଶବ୍ଦ କରିବା। ମାତ୍ର ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟ ହେଉ। ସେ ମୃତ୍ୟୁର ନାହୁଡକୁ ତାଙ୍କ ନିଜ ଦେହ ଭିତରେ ନେଇନେଲେ, ଇମ୍ମାନୁଏଲ ଏହା କରିଥିଲେ। ତୃତୀୟ ଦିନରେ ପୁନର୍ବାର ଉଠିଲେ, ସେଥିରୁ ନାହୁଡକୁ ଝାଡି ବାହାର କରିଦେଲେ ଏବଂ ଆଜି ରାତି ଅମର ଅଛନ୍ତି, ଏବଂ ତାହାଙ୍କର ଆତ୍ମା ଏହି ଭବନରେ ଅଛି, ଏବଂ ସେ ନିଜକୁ ଆମମାନଙ୍କ ମଧ୍ୟରେ ଜୀବନ୍ତ ପ୍ରମାଣ କରୁଅଛନ୍ତି। ତାହା ହେଉଛନ୍ତି ଆମର ମସିହ, ତାହା ହେଉଛନ୍ତି ଆମର ଆଶିଷିତ ତ୍ରାଣକର୍ତ୍ତା।